वासुदेवाय श्रीमद्भागवतम दशम स्कंद षाठी अध्याय श्लोक संख्या 53। मां प्राप्य मानिन्यप्यवर्ग संपदम् मां प्राप्य मानिन्यप्यवर्ग संपदम् वाञ्छन्ति जे संपदा एव तत्पतिम् वाञ्छन्ति जे संपदा एव तत्पतिम् ते मन्दभागा निरयपि जे नृणां ते मन्दभागा निरयपि जे नृणां मात्रात्मकत्वात् निरयासु संगमः मात्रात्मकत्वात् निरयासु संगमः मां प्राप्य मानिनी अपवर्ग संपदम् वाञ्छन्ति जे संपदा एव तत्पतिम् ते मन्दभागा निरयपि जे नृणां मात्रात्मकत्वात् निरयासु संगमः मां प्राप्य मानिनि अपवर्गसम्पदम् वाञ्छन्ति जे संपद एव तत्पतिम् ते मन्दभागा निरयपि जे नृणां मात्रात्मकत्वात् निरयासु संगमा
দুইটা এক সমান হয়ে যাবে একটু বুলেই দেবে
বাঞ্ছন্তি যে সম্পদ এব তৎপদিম তে মন্দ ভাগা নিরেপি যে নৃণাম মাত্রাত্মকত্বাদ নিরয়াসু সুসঙ্গমা मत्प्यमानिनि अपवर्गसम्पदम् वाञ्छन्ति जे सम्पद एव तत्पतिम् ते मन्दभागा निरयपि जे नृणां मात्रात्मकत्वात् निरः सुसङ्गमः मां प्राप्य मानिनि अपवर्गसम्पदम् वाञ्छन्ति जे सम्पद एव तत्पदीम् ते मन्दभागा निरयेऽपि जे नृणां मात्रात्मकत्वात् निरः सुसङ्गमः मां प्राप्य मानिनि अपवर्गसम्पदम् वाञ्छन्ति जे संपद एव तत्पतिम् ते मन्दभागा निरयपि जे नृणां मात्रात्मकत्वात् निरः सुसङ्गमः मां प्राप्य मानिनि अपवर्गसम्पदम् वाञ्छन्ति जे संपद एव तत्पतिम् ते मन्दभागा निरयपि जे नृणां मात्रात्मकत्वा निरयः सुसङ्गमा मां प्राप्य मानिनि अपवर्गसम्पदम् वाञ्छन्ति जे संपद एव तत्पतिम् ते मन्दभागा निरयपि जे नृणां මාත්‍රාත්මකත්වාත් නිරයාසු සංගමා ශ්‍රකන්නබත් හේ ප්‍රේමර අධාත් ମୁକ୍ତି ଓ ଜାଗତିକ ସମ୍ପଦ ଉଭୟରୁ ହିଁ ମୋତେ ଲାଭ କରି ମଧ୍ୟ ଯେଉଁମାନେ କେବଳ ଜାଗତିକ ସମ୍ପଦ ନିମିତ୍ତ ଲାଳାୟତ ହୁଅନ୍ତି ସେମାନେ ମନ୍ଦଭାଗ୍ୟ ଅଟନ୍ତି। ଏ ସମସ୍ତ ଜଡ଼ ଜାଗତିକ ଲାଭ ମଧ୍ୟ ନରକରେ ଦେଖାଯାଇପାରେ ବା ମିଳିପାରେ। ଯେହେତୁ ଏ ପ୍ରକାରର ପୁରୁଷଗଣ ଇନ୍ଦ୍ରତୃପ୍ତି ସାଧନରେ ଆବିଷ୍ଟ ହୋଇଥାନ୍ତି ତେଣୁ ନରକ ହିଁ ସେମାନଙ୍କର ଉପଯୁକ୍ତ ସ୍ଥାନ ହୁଏ। ହରେ କୃଷ୍ଣ ଅବସ୍ଥ ଭକ୍ତ ସଦାନନ୍ଦ ମାତୃବନ୍ଧୁ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆମର ଏ ଭାଗବତ ବି ହେଉଛି ଭଗବାନଙ୍କର ଦ୍ୱାରକା ଲୀଳା। ଭଗବାନଙ୍କର ଯେଉଁ ଲୀଳା ରହିଛି ଆଜିକୁ ପାଖାପାଖି 5500 ବର୍ଷ ତଳେ ଯେଉଁ ଭଗବାନ ଲୀଳା କରିଥିଲେ, ପ୍ରଥମେ ସେ ଆବିର୍ଭାବ ହୋଇଥିଲେ କଂସର ବନ୍ଦୀଶାଳାରେ ମଥୁରାରେ। ଏଇ ଯେଉଁ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଦ୍ଧରାତ୍ରିରେ ଭଗବାନଙ୍କର ଆବିର୍ଭାବ ହୋଇଥିଲା। ତେଣୁ ଏସବୁ କଥା କେମିତି ଆବିର୍ଭାବ ହୋଇକି ପ୍ରଥମେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଥିଲେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ। ଶଙ୍କଚକ୍ର ତମ୍ ଅଦ୍ଭୁତମ୍ ବାଳକମ୍ ଅମ୍ବୁଜେ କ୍ଷଣମ୍ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅଦ୍ଭୁତ ବାଳକ ଭଗବାନ ଅମ୍ବୁଜେ କ୍ଷଣମ୍ ବହୁତ ସୁନ୍ଦର ତାଙ୍କର ଚକ୍ଷୁ ରହିଥିଲା। ଏସବୁ ଚତୁର୍ଭୁଜ ରୂପରେ ଭଗବାନ ଆବିର୍ଭାବ ହୋଇଥିଲେ ଯାହାଙ୍କୁ ଦେଖି ବସୁଦେବ ତାଙ୍କୁ ସ୍ତୁତି କରିଥିଲେ। ଭଗବାନ ପୁଅ ଯଦିଓ ସେ ପୁତ୍ର କିନ୍ତୁ ତାଙ୍କର ଭଗବାନ ରୂପରେ ସ୍ତୁତି କରିଥିଲେ। ଏବଂ ଆମର ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଯେତେବେଳେ ଭଗବାନଙ୍କୁ ସେ ଜନ୍ମ ପ୍ରଦାନ କଲେ ମା, ସେହି ସମୟରେ ସେ ଦିବ୍ୟ ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ସେ ଭଗବାନଙ୍କର ଏ ରୂପକୁ ଦେଖିପାରିନଥିଲେ। ପ୍ରଥମେ ବସୁଦେବ ଦେଖିଥିଲେ, ତାପରେ ବସୁଦେବଙ୍କର ଯେତେବେଳେ ସ୍ତୁତି ସରିଲା ସେତେବେଳେ ଦେବକୀଙ୍କର ମୂର୍ଚ୍ଛା ଶେଷ ହେଲା, ସେ ପୁଣି ଭଗବାନଙ୍କ ରୂପ ଦର୍ଶନ କଲେ, ସେ ତାପରେ ଭଗବାନଙ୍କ ସ୍ତୁତି କରିଛନ୍ତି। ସ୍ତୁତି କଲା ପରେ ସେମାନେ ପ୍ରାର୍ଥନା କଲେ, ବିଶେଷ ଭାବରେ ଦେବକୀ ମାତା ପ୍ରାର୍ଥନା କଲେ, ଆପଣ ଏ ଯେଉଁ ବିଷ୍ଣୁ ରୂପରେ ଧାରଣ କରିଛନ୍ତି ଏଇଟାକୁ ଶୁଣିଲେ ଲୋକମାନେ ମୋତେ ଉପହାସ କରିବେ, ତେଣୁ ଆପଣ ସାମାନ୍ୟ ଶିଶୁ ଭଳି ହୋଇଯାଆନ୍ତୁ। ତେଣୁ ଭଗବାନ ସାମାନ୍ୟ ଶିଶୁ ହୋଇଯିବା ପୂର୍ବରୁ କହିଲେ ଯେ ଏଇଭଳି ଭାବରେ ଏଇ ଯେଉଁ ମୋ ରୂପରେ ତୁମ ପାଖରେ ଆବିର୍ଭାବ ହୋଇଥିଲି, ଏଇ ରୂପରେ ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା। ଭଗବାନ ଯେଉଁ ଆସିଲେ ଆବିର୍ଭାବ ହେଲେ, ସେ ହେଉଛି ସପ୍ତମ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ତେଣୁ ଏ ମନୁଙ୍କର ଯଦି ଆମେ ହିସାବ କରିବା କେତେ ତାଙ୍କର ପରିମାଣ ଆୟୁଷ ପରିମାଣ ହିସାବ କରିପାରିବା ନାହିଁ। 71 ଦିବ୍ୟ ଯୁଗ, ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ହେବ ତାଙ୍କର। ସେହିଭଳି ଭାବରେ ଯେଉଁ ପ୍ରଥମ ମନୁ ଆସିଥିଲେ ସ୍ୱାମୀଭୁବ ମନୁ, ସେହି ସ୍ୱାମୀଭୁବ ମନୁଙ୍କ ସମୟରେ ସେ କହିଲେ, ଭଗବାନ ତାଙ୍କୁ କହିଲେ, ତମେବ ପୂର୍ବେ ସ୍ୱର୍ଗେ ଭୂ ପୃଷ୍ଣି ସ୍ୱାମୀଭୁବ ସତୀ। ସ୍ୱାମୀଭୁବ ମନୁଙ୍କ ସମୟରେ ତମେ ପୃଷ୍ଣି ଥିଲ, ଏ ଯେଉଁ ଦେବକୀ ଏ ପୃଷ୍ଣି ଥିଲେ, ଏବଂ ବସୁଦେବ ଥିଲେ ସୁତପା। ସେମାନେ ଦୀର୍ଘ 10,000 ବର୍ଷ ଧରିକି ତପସ୍ୟା କରିଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। 10,000 ବର୍ଷ ଧରି ତପସ୍ୟା କରିଥିଲେ, ତେଣୁ ଭଗବାନ ଏଇ ରୂପରେ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ। ତେଣୁ ସେ କଥା କହିଲେ, ତେଣୁ ତାପରେ ପୁଣି ସେ ଆସିଥିଲେ ବାମନ ରୂପରେ। ସେଇ ପୃଷ୍ଣି ଏବଂ ସୁତପା ମାନେ ଏ ଯେଉଁ ବାମନ ଦେବଙ୍କର ପିତାମାତା ରୂପରେ ଆସିଥିଲେ, କଶ୍ୟପ ଏବଂ ଅଦିତି। ତେଣୁ ବର୍ତ୍ତମାନ ତୃତୀୟ ଥର ପାଇଁ ଭଗବାନ ଏ ଆବିର୍ଭାବ ହୋଇଛନ୍ତି। ତେଣୁ ତମେ ସେ କହିଲେ, ଭଗବାନ କହିଲେ, ତମେ ଯଦି ଭୟ କରୁଛ ତାହେଲେ ମୋତେ ନେଇକରି ଗୋକୁଳରେ ଛାଡ଼ି ଦେଇ ଆସ। ଗୋକୁଳରେ ସେହି ସମୟରେ ନନ୍ଦ ଏବଂ ଯଶୋଦା ସେଇଠି ରହିଥିଲେ, ତାଙ୍କର ମଧ୍ୟ ସେହି ସମୟରେ ଗୋଟେ ପୁତ୍ର ସନ୍ତାନ ଜାତ ହୋଇଥିଲା ଏବଂ କନ୍ୟା ସନ୍ତାନ ମଧ୍ୟ ଜାତ ହୋଇଥିଲା। ଏଇସବୁ ବହୁତ ଆମେ ସବୁ ଆଲୋଚନା କରିଛେ, ଆମେ ଖାଲି ସଂକ୍ଷେପରେ କହୁଛେ। ତେଣୁ ବସୁଦେବ ପୁତ୍ରକୁ ଆଣିକରି ଆସିଲେ, ଯଦିଓ ସେ ବନ୍ଧା ହୋଇକି ଥିଲେ, କଂସର ବନ୍ଦୀଶାଳରେ ବନ୍ଧା ହୋଇଥିଲେ ଏବଂ ପ୍ରହରୀମାନେ ଥିଲେ, ସବୁ ପ୍ରକାର ବ୍ୟବସ୍ଥା କରିଥିଲେ କଂସ ଏ ଅଷ୍ଟମ ଗର୍ଭକୁ ହତ୍ୟା କରିବା ପାଇଁ। ଦିନ କୌଣସି ରାତିରେ ନିଦ ହେଉନଥିଲା ତାଙ୍କର, ସେ ବସିଥିଲା ବେଳେ, ଚାଲୁଥିଲା ବେଳେ, ଖାଉଥିଲା ବେଳେ, ଶୋଉଥିଲା ବେଳେ, ସବୁବେଳେ ଶୋଇତ ପାରୁନଥିଲେ, ସବୁବେଳେ ତାଙ୍କ ଚିନ୍ତା କରୁଥିଲେ। ଅବଶ୍ୟ ତନ୍ମୟଂ ଜଗତ ବୋଲି କୁହାଯାଇଛି, ସବୁବେଳେ ତାଙ୍କୁ ଚିନ୍ତା କରୁଥିଲେ, ତାଙ୍କ ଶତ୍ରୁ ହିସାବରେ ଭଗବାନ ଚିନ୍ତା କରୁଥିଲେ, ମୃତ୍ୟୁ ରୂପରେ ଚିନ୍ତା କରୁଥିଲେ। କିନ୍ତୁ ତଥାପି ଭଗବାନଙ୍କ ବ୍ୟବସ୍ଥାରେ ସବୁ ପ୍ରହରୀମାନେ ନିଦ୍ରାଗ୍ରସ୍ତ ହୋଇଗଲେ, ଏବଂ ସେ ଯେଉଁ ବନ୍ଦୀଶାଳାରେ ବନ୍ଦୀ ପଡ଼ିଥିଲେ, ଭଗବାନ ମାଙ୍କର ବସୁଦେବଙ୍କର ପାଦରେ ଶୃଙ୍ଖଳା ଥିଲା, ସେ ଶୃଙ୍ଖଳା ଖୋଲିଗଲା, ଏବଂ ସେ ବନ୍ଦୀ ଯେଉଁ କବାଟ ରହିଥିଲା, ବନ୍ଦୀ ଘରର କବାଟ ମଧ୍ୟ ଖୋଲିଗଲା, ତାଲା ଫାଲ ଲାଗିଥିଲା, କେତେ କ'ଣ ସତର୍କ ପ୍ରହରୀ ଥିଲେ ସବୁ, କିନ୍ତୁ ସବୁ ବ୍ୟବସ୍ଥା ହୋଇଗଲା। ଭଗବାନଙ୍କୁ ସେ ନେଇକି ପଳେଇଲେ, ବସୁଦେବ ନେଇକରି। ଏସବୁ କଥା ବହୁତ ବିସ୍ତାର ଭାବରେ ସବୁ ରହିଛି, ଆମେ ଖାଲି ସଂକ୍ଷେପରେ କହୁଛେ। ତେଣୁ ଏ ନଦୀ ପାର ହୋଇକରି, ଯମୁନା ନଦୀ ପାର ହୋଇକରି ଯାଇକରି ଯଶୋଦାଙ୍କର ଯେଉଁ ଯଶୋଦା ମଧ୍ୟ ସେ ଯେଉଁ ଗୋକୁଳରେ ମଧ୍ୟ ସମସ୍ତେ ନିଦ୍ରାଗ୍ରସ୍ତ ହୋଇଯାଇଥିଲେ। ନିଦ୍ରାଗ୍ରସ୍ତ ହୋଇଯାଇଥିଲେ, ନିଦ୍ରା ହେଉଛି କ'ଣ ନା, ଗୋଟେ ନିଦ୍ରା ଦେବୀ ଅଛନ୍ତି। ଜଗନ୍ନାଥ ମନ୍ଦିରରେ ବର୍ଣ୍ଣନା କରାଯାଇଛି, ଜଗନ୍ନାଥ ମନ୍ଦିରରେ ଭଗବାନ ଯେତେବେଳେ ନିଦ୍ରା ଯାଆନ୍ତି, ନିଦ୍ରା ଦେବୀଙ୍କୁ ଆହ୍ୱାନ କରାଯାଏ ଏବଂ ଭଗବାନ ନିଦ୍ରା ଯାଆନ୍ତି। ସବୁ ଆମର ଯେଉଁ କାର୍ଯ୍ୟ ସବୁ ଆମେ କରୁଛେ, ତା'ର ଗୋଟେ କଣ୍ଟ୍ରୋଲର ରହିଛନ୍ତି, ଦେବତା ଜଣେ କଣ୍ଟ୍ରୋଲର ରହିଛନ୍ତି ସବୁ କାର୍ଯ୍ୟ ପାଇଁ। ଆମେ ଯେଉଁ କଥା କହୁଛେ, ଜିହ୍ୱା, ଏ ବରୁଣ ଦେବତା ରହିଛନ୍ତି, ଏଭଳି ଭାବରେ ସବୁ ରହିଛି, ଦେବତାମାନେ ସବୁ କଣ୍ଟ୍ରୋଲ କରୁଛନ୍ତି ଆମର ଇନ୍ଦ୍ରମାନଙ୍କୁ। ଭଗବାନ ମଧ୍ୟ ସେଇ, ଯଦିଓ ଭଗବାନ ସମସ୍ତଙ୍କ ଉର୍ଦ୍ଧ୍ୱରେ, କିନ୍ତୁ ସେ ନିଦ୍ରାଦେବୀଙ୍କୁ ବିବାହନ କରାଯାଏ, ନିଦ୍ରାଦେବୀ ଭଗବାନ ଶୟନ କରନ୍ତି। ତେଣୁ ଭଗବାନ ଯେତେବେଳେ ଚାହିଁଲେ ସମସ୍ତେ ଶୋଇପଡ଼ିବେ। ଆମେ ସାତ ମାସ ଧରି ଶୋଇକି ରହୁଛେ ମାଆଙ୍କର ଗର୍ଭରେ, ସମସ୍ତେ ସାତ ମାସ ଧରି ଶୋଇକି ରହୁଛେ। ଏସବୁ କଥା କପିଳଦେବ ଭଗବାନ କହିଛନ୍ତି। ଯାହା ହଉ, ତେଣୁ ଯଶୋଦାଙ୍କର ଯେତେବେଳେ ସୂତିକା ଗୃହକୁ ଗଲେ ବସୁଦେବ, ସେଠି ଦେଖିଲେ ଗୋଟେ କନ୍ୟା, ଯଦିଓ ସେଠି ଭଗବାନ ମଧ୍ୟ ରହିଛନ୍ତି, କୃଷ୍ଣ ସେଠି ମଧ୍ୟ ରହିଛନ୍ତି, ଜନ୍ମ ହୋଇଥିଲେ, କିନ୍ତୁ ବସୁଦେବ ଦେଖିପାରିଲେ ନାହିଁ। କାରଣ ଭଗବାନଙ୍କର ଏଇଭଳି ଭାବରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ ରହିଛି। ଭଗବତ ଗୀତାରେ ଭଗବାନ କହିଛନ୍ତି, ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ। ମୁଁ ସବୁଠାରେ ପ୍ରକାଶ ତ ହୁଏ ନାହିଁ, ଯୋଗ ମାୟା ଦ୍ୱାରା ସେ ଆବୃତ ହୋଇକି ରହିଥାନ୍ତି। ଭଗବାନ ଯାହାକୁ କୃପା କରନ୍ତି, ତାଙ୍କୁ ନିଜକୁ ନିଜ ତାଙ୍କ ପାଖରେ ନିଜେ ପ୍ରକାଶିତ ହୁଅନ୍ତି। ତେଣୁ ଏଇଭଳି ଭାବରେ ସେ କନ୍ୟାକୁ ନେଇକି ଗଲେ, ସେ ପୁତ୍ରକୁ ରଖିଦେଲେ। ଦୁଇ ପୁତ୍ର, ଯେଉଁ ଯଶୋଦାଙ୍କର ପୁତ୍ର ଏବଂ ଦେବକୀଙ୍କ ପୁତ୍ର, ଦୁଇ ଜଣ ମିଶିକରି ଏକ ହୋଇକରି ପାଖାପାଖି 11 ବର୍ଷ କାଳ ଲୀଳା କଲେ। ତେଣୁ ବସୁଦେବ ସେ ପୁତ୍ରକୁ ନେଇ, ଯେଉଁ କନ୍ୟାକୁ ନେଇକି ଗଲେ, କଂସ ସକାଳୁ ଯେତେବେଳେ ଖବର ପାଇଲେ, ସେତେବେଳେ ସେ ହତ୍ୟା କରିବା ପାଇଁ ଆସିଥିଲେ, କିନ୍ତୁ ସେ କନ୍ୟା ଜଣଙ୍କ ଉପରକୁ ଚାଲିଗଲେ ଏବଂ ଦୁର୍ଗା ରୂପରେ ଆବିର୍ଭାବ ହୋଇକରି ତାଙ୍କୁ କହିଲେ। କଂସର ଆରାଧ୍ୟା ହେଉଛନ୍ତି ଏଇ ଦୁର୍ଗାଦେବୀ, ରାବଣଙ୍କର ଆରାଧ୍ୟ ହେଉଛନ୍ତି ଶିବଜୀ, ଏବଂ ହିରଣ୍ୟକଶିପୁଙ୍କର ଆରାଧ୍ୟ ହେଉଛନ୍ତି ବ୍ରହ୍ମା। ଏଇଭଳି ଭାବରେ ଅସୁରମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ ଶରଣରେ ଯାଆନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଏଇଭଳି ଭାବରେ ତାଙ୍କୁ କହିଲେ, ଦୁର୍ଗାଦେବୀ କହିଲେ, ତୁମେ ଯେଉଁ ସବୁ ଅତ୍ୟାଚାର କରୁଛ ସେସବୁ ବନ୍ଦ କର। ଏଇସବୁ ବହୁତ ଘଟଣା ରହିଛି। ତେଣୁ ଯାହା ହଉ, ଏପଟେ ସକାଳୁ ସକାଳୁ ନନ୍ଦ ମହାରାଜଙ୍କର ଆନନ୍ଦ ହୋଇଗଲା, ଭଗବାନ ମାନେ ତାଙ୍କର ପୁତ୍ର ଯାହା ଦେଇଛନ୍ତି, ନନ୍ଦ କି ଆନନ୍ଦ ଭୟ ଜୟ କନ୍ୟା ହେଲା ହେଲେ କି ନନ୍ଦ ଉତ୍ସବ ବହୁତ ଧୁମ୍ଧାମରେ ପାଳନ ହେଲା। ଏସବୁ କଥା ବହୁତ ରହିଛି। 11 ବର୍ଷ କାଳ ଭଗବାନଙ୍କ ବୃନ୍ଦାବନ ଲୀଳା ଥିଲା, ଅନେକ ଲୀଳା ହେଇଛି ଭଗବାନ ପାଖାପାଖି 40 ଅଧ୍ୟାୟରେ 10ମ ସ୍କନ୍ଧରେ ଏହିସବୁ ଲୀଳାକୁ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ 6 ଦିନର ହେଇଥିଲେ, ସେତେବେଳେ ପୁତନା ଆସିଥିଲା ତାଙ୍କୁ ହତ୍ୟା କରିବା ପାଇଁ, 6 ଦିନର ଯେତେବେଳେ ହେଇଥିଲେ, କିନ୍ତୁ ଭଗବାନ ତାଙ୍କର ସ୍ତନ୍ୟପାନ କରିକି ତାଙ୍କୁ ତାଙ୍କର ପ୍ରାଣ ନେଇଗଲେ ଯଦିଓ, କିନ୍ତୁ ତାଙ୍କୁ ମାତୃଗତି ପ୍ରଦାନ କଲେ। ତାଙ୍କ ମା ଯେଉଁଭଳି ଭାବରେ ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ସେହି ସ୍ଥାନ ପ୍ରଦାନ କରିଥିଲେ ସେ ପୁତନାଙ୍କୁ। ଉଦ୍ଧବ ଯେତେବେଳେ ବୁଦ୍ଧଙ୍କ ପାଖରେ 3ୟ ସ୍କନ୍ଧ 2 ଅଧ୍ୟାୟ 23 ଶ୍ଳୋକରେ ଏଇ କଥାଟି କହୁଛନ୍ତି, ସେତେବେଳେ ସେ କହୁଛନ୍ତି, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଭଗବାନଙ୍କର ସେ ଏଭଳି ଲୀଳା ରହିଛି, କୃପାମୟ ଭଗବାନ। 40 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ଏ ଯେଉଁ ଲୀଳା ସବୁ ହୋଇଥିଲା, 11 ବର୍ଷ ପର୍ଯ୍ୟନ୍ତ ଭଗବାନ ଲୀଳା କରିଥିଲେ, 10 ବର୍ଷ 8 ମାସ କେତେ ଦିନ ଏଇଭଳି ଭାବରେ ସବୁ ରହିଛି, ଏକ୍ଜାକ୍ଟଲି 11 ବର୍ଷ ନୁହଁ। ତାହା ଭିତରେ ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି ରାସଲୀଳା, 10ମ ସ୍କନ୍ଧ 29ରୁ 33 ଅଧ୍ୟାୟରୁ 33 ଅଧ୍ୟାୟ। ଏଇ 5ଟି ଅଧ୍ୟାୟରେ ରସପଞ୍ଚଅଧ୍ୟାୟ ବୋଲି କୁହାଯାଏ। ଏଇ ଅଧ୍ୟାୟମାନଙ୍କରେ ଭଗବାନଙ୍କ ଏଇ ରାସଲୀଳାଟି ବର୍ଣ୍ଣନା କରାଯାଇଛି, ସବୁଠୁ ଶ୍ରେଷ୍ଠ ଲୀଳା ଭଗବାନଙ୍କର ଏଇଟା। ଜୟ ଜୟ ଜଳରସ ସର୍ବରସ ସାର, ପରକୀୟା ଭାବେ ଯାହା ବ୍ରଜତି ପ୍ରଚାର। ଏ ରାସଲୀଳା ଏଭଳି ସବୁଠାରୁ ଶ୍ରେଷ୍ଠ ଲୀଳା ଭଗବାନଙ୍କର। ଭଗବାନ ହେଉଛନ୍ତି ସବୁ ରସର ଆଧାର, ତେଣୁ ଇଏ ହେଉଛି ସମୁଦାୟ 12 ରସ ରହିଛି, ରସ ବୈଷ ବୋଲି କୁହାଯାଇଛି ବ୍ରହ୍ମସୂତ୍ରରେ। ତେଣୁ ଏ ସବୁକିଛି ରସର ସିଏ ହେଉଛନ୍ତି ଆଧାର, ତେଣୁ ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଏଇ ରାସଲୀଳାଟି। ଯାହା ହଉ, ଏଇଭଳି ଭାବରେ ପାଖାପାଖି 11 ବର୍ଷ କାଳ ଲୀଳା କରା ପରେ ଭଗବାନଙ୍କର ମଥୁରା ଲୀଳା ଆରମ୍ଭ ହେଲା। ମଥୁରାରେ ପାଖାପାଖି 18 ବର୍ଷ କାଳ ଭଗବାନ ଲୀଳା କଲେ। ଯେଉଁ ଲୀଳା ପ୍ରତିବର୍ଷ କଂସର ଯେଉଁ ଶ୍ୱଶୁର ରହିଛନ୍ତି ଜରାସନ୍ଧ, ଯିଏ ମଗଧର ରାଜା ଥିଲେ, ବର୍ତ୍ତମାନ ଯେଉଁ ବିହାର, ସେ ସମୟରେ ଥିଲା ମଗଧ, ସେ ପ୍ରତିବର୍ଷ 23 ଅକ୍ଷୌଣୀ ସୈନ୍ୟ ଆଣିକି ଆସୁଥିଲା ମଥୁରା ଉପରେ ଆକ୍ରମଣ କରିବା ପାଇଁ, ଯାଦବମାନଙ୍କୁ ହତ୍ୟା କରିବା ପାଇଁ। 23 ଅକ୍ଷୌଣୀ ସୈନ୍ୟ କଲେ ପାଖାପାଖି ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛନ୍ତି 2,18,700, ଏତିକି ସୈନ୍ୟ। ତେଣୁ ପାଖାପାଖି 40,30,000 ସୈନ୍ୟ ଆସୁଥିଲେ ଯୁଦ୍ଧ କରିବା ପାଇଁ ଭଗବାନ ସହିତ, ଏବଂ ଭଗବାନ ସେମାନଙ୍କୁ ସବୁ ହତ୍ୟା କରୁଥିଲେ। ଯେଉଁମାନେ ଭଗବାନଙ୍କ ଦ୍ୱାରା ହତ ହେଉଥିଲେ ସେମାନେ ବୈକୁଣ୍ଠ ଲୋକକୁ ଯାଉଥିଲେ, ବା କ'ଣ ଭଗବାନଙ୍କ ଧାମକୁ ଯାଉଥିଲେ। ହତାହାରି ଗତିଦାୟକ ଭଗବାନଙ୍କୁ କୁହାଯାଏ, ସେ ଯାହାକୁ ହତ୍ୟା କରନ୍ତି ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି, ତାଙ୍କର ବୈକୁଣ୍ଠ ଲୋକକୁ ପଠାନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଏଇଭଳି ଭାବରେ 18 ବର୍ଷ କାଳ ଲୀଳା କଲା ପରେ, ତାପରେ ଭଗବାନ ଦ୍ୱାରକା ଲୀଳା ଆରମ୍ଭ ହେଲା। ତେଣୁ ଏ ଦ୍ୱାରକାରେ ଭଗବାନ 100 ବର୍ଷ କାଳ ଲୀଳା କରିଛନ୍ତି ପାଖାପାଖି, ସମୁଦାୟ 125 ବା କେତେ ଜଣ କହନ୍ତି 129 ବର୍ଷ ଭଗବାନଙ୍କ ଲୀଳା, ଏହିସବୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ମଥୁରା ଲୀଳା ପରେ ଦ୍ୱାରକା ଲୀଳା ଆରମ୍ଭ ହୋଇଛନ୍ତି, ବା ପାଖାପାଖି 51 ଅଧ୍ୟାୟରୁ ଆରମ୍ଭ ହୋଇଛି, 51-90 ଏଇ 40 ଅଧ୍ୟାୟରେ ଭଗବାନଙ୍କ ଏହି ଦ୍ୱାରକା ଲୀଳା ବର୍ଣ୍ଣନା କରାଯାଉଛି। ଦ୍ୱାରକା ଲୀଳାରେ ଭଗବାନଙ୍କର ବିବାହ ଲୀଳା ପ୍ରଥମେ ବର୍ଣ୍ଣନା କରାଯାଇଛି, ଯଦିଓ ପ୍ରଥମେ ଭଗବାନ ବଳଦେବଙ୍କର ବା ବଳରାମଙ୍କର ବିବାହ ହୋଇଛି, କିନ୍ତୁ ସେଇଟାକୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇ ନାହିଁ, କାହିଁକିନା ତା ପୂର୍ବରୁ ନବମ ସ୍କନ୍ଧରେ ଏ ଲୀଳାଟିକୁ ବର୍ଣ୍ଣନା କରାଯାଇ ସଂକ୍ଷେପରେ। କିନ୍ତୁ ଭଗବାନଙ୍କ ଲୀଳାକୁ, ବିବାହ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି। ଭଗବାନ 16,108 ରାଣୀ ବିବାହ କରିଛନ୍ତି, 16,108 ରାଣୀ, ତାଙ୍କ ଭିତରୁ ପ୍ରଥମ ରାଣୀ ହେଉଛନ୍ତି ରୁକ୍ମିଣୀ। ଏ ରୁକ୍ମିଣୀଙ୍କର ବିବାହ ଲୀଳାକୁ ଦଶମ ସ୍କନ୍ଧ ପାଖାପାଖି 3-4 ଅଧ୍ୟାୟରେ, 2-3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ କେମିତି ଯାଇକରି କୁଣ୍ଡିନପୁର ବିଦର୍ଭ ନଗର ବା ବର୍ତ୍ତମାନର ନାଗପୁର ଯେଉଁଟା ରହିଛି, ସେଇଠି ଯାଇ ଭଗବାନ ତାଙ୍କୁ ହରଣ କରିକି ଆଣିଲେ ରୁକ୍ମିଣୀଙ୍କୁ। ଏ ହେଉଛନ୍ତି ତାଙ୍କର ପ୍ରଥମ ରାଣୀ ବା ପାଟ ରାଣୀ। ତାପରେ 16,108 ରାଣୀକୁ ବିବାହ କରିଛନ୍ତି ବା କନ୍ୟାଙ୍କୁ ବିବାହ କରିଛନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ରାଣୀ। ତେଣୁ ପାଟ ରାଣୀ ହେଉଛନ୍ତି ରୁକ୍ମିଣୀ ଦେବୀ। ସେଇ ରୁକ୍ମିଣୀ ଦେବୀଙ୍କର ତାଙ୍କ ପ୍ରଥମ ସନ୍ତାନ ହେଉଛନ୍ତି ପ୍ରଦ୍ୟୁମ୍ନ, ଇଏ ହେଉଛନ୍ତି ଚତୁର୍ବିହ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ଏମାନେ ହେଉଛନ୍ତି ଭଗବାନଙ୍କ ପ୍ରଥମ ଚତୁର୍ବିହ। ଭଗବାନ ନିଜକୁ ବିସ୍ତାର କରନ୍ତି। ତେଣୁ ଆମର ଯେଉଁ ଭଗବାନ ଏଠି ପୂଜିତ ହେଉଛନ୍ତି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଏମାନେ ସେଇ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ତେଣୁ ଏଇ ଯେଉଁ ଭଗବାନଙ୍କ ପ୍ରଦ୍ୟୁମ୍ନ, ଏଇସବୁ ଲୀଳା ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି। କେମିତି ଜନ୍ମ ଗୃହରେ ଯେତେବେଳେ ସୁତିକା ଗୃହରେ ଥିଲେ, ସମ୍ଭ୍ରାସୁର ପ୍ରଦ୍ୟୁମ୍ନଙ୍କୁ ହରଣ କରି ନେଇଯାଇଥିଲେ। ଭଗବାନଙ୍କର ଏଭଳି ସବୁ ଲୀଳା ବୁଝି ହେବ ନାହିଁ। ଏମିତିକି ରୁକ୍ମିଣୀ ଦେବୀ କ୍ରନ୍ଦନ କରୁଥିଲେ, ପାଗଳିନୀ ଭଳି ହେଇଯାଉଥିଲେ ସିଏ, ଅନେକ ବର୍ଷ କାଳ ଏଇଭଳି ଭାବରେ ଚାଲିଲା। କିନ୍ତୁ ପ୍ରଦ୍ୟୁମ୍ନକୁ କିଏ ହତ୍ୟା କରିବ? କାରଣ ଶମ୍ଭର କାହିଁକି ହରଣ କରିଥିଲେ ନା, ପ୍ରଦ୍ୟୁମ୍ନ ହେଉଛନ୍ତି ତାଙ୍କୁ ହତ୍ୟା କରିବେ ବୋଲି ସେ ଖବର ଜାଣିଥିଲେ, ନାରଦ ମୁନିଙ୍କ ଠାରୁ ଶୁଣିଥିଲେ ସେଇଟା। ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା, ଯେମିତି କଂସ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ବା ଭଗବାନଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, କିନ୍ତୁ ଅନ୍ତିମରେ ଭଗବାନ ହିଁ ତାଙ୍କୁ ବଦ୍ଧ କଲେ। ସେହିଭଳି ଭାବରେ ଶମ୍ଭରାସୁର ଘଟଣା ମଧ୍ୟ ସେହିଭଳି ଭାବରେ ହୋଇଥିଲା, ପ୍ରଦ୍ୟୁମ୍ନ ତାଙ୍କୁ ହତ୍ୟା କରିକି ପୁଣି ଫେରିଲେ ଦ୍ୱାରକାକୁ। ଏ ଲୀଳା ସବୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଗୋଟେ ଲୀଳା ଚାଲିଛନ୍ତି 60 ଅଧ୍ୟାୟରେ, ଭଗବାନ ତାଙ୍କର ପାଟରାଣୀ ରୁକ୍ମିଣୀଙ୍କ ସହିତ ଏଇ ଥଟା ପରିହାସ କରୁଛନ୍ତି। ଭଗବାନ ଯାହା କରନ୍ତି ସିଏ ହେଉଛି ଦିବ୍ୟ, ଏସବୁ ଲୀଳା ଆମେ କହିବାନି। ଥଟା ପରିହାସ ହେଉଛନ୍ତି ଆମେ କ'ଣ ଶୁଣିବା ସେଇଟା ନା, ଭଗବାନ ସେ ଜନ୍ମ କର୍ମ ଚମେ ଦିବ୍ୟମ, ଭଗବାନଙ୍କର ଜନ୍ମ କର୍ମ ସବୁକିଛି ଦିବ୍ୟ, ଏ ଭୌତିକ ନୁହଁ। ତେଣୁ ଏଇ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ ସେମାନେ ଏଇ ଭୌତିକ ଭବବନ୍ଧନରୁ ମୁକ୍ତ ହେବେ, ଏ ଲୀଳା। ସେଇଥିପାଇଁ ଭାଗବତମରେ ସୁଖଦେବ ଗୋସ୍ୱାମୀ ଏଇ ଲୀଳାକୁ, ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଯେତେ ସ୍କନ୍ଧ ରହିଛନ୍ତି ଭଗବାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ସେମିତି ବର୍ଣ୍ଣନା କରାଯାଇଛି, କିନ୍ତୁ ସବୁଠାରୁ ଅଧିକ ଅଧ୍ୟାୟ ହେଉଛି ଦଶମ ସ୍କନ୍ଧ, 90 ଅଧ୍ୟାୟ। ସମୁଦାୟ 335 ଅଧ୍ୟାୟ ରହିଛି ଭାଗବତମରେ, ଏବଂ 12 ସ୍କନ୍ଧ ରହିଛନ୍ତି। ଏ ଯେଉଁ 12 ସ୍କନ୍ଧ ହେଉଛି ଭଗବାନଙ୍କର ଶରୀରର ବିଭିନ୍ନ ଅଙ୍ଗ ସହିତ ତୁଳନା କରାଯାଇଛି। ତେଣୁ କେବଳ 90 ଅଧ୍ୟାୟ ହେଉଛି ଦଶମ ସ୍କନ୍ଧରେ, କାରଣ ଏଇ ଭଗବାନଙ୍କ ବିଷୟରେ ଜାଣିବା ହିଁ ମୂଳ କଥା ଭାଗବତମରେ। ଏ ଭଗବାନ ବିଷୟରେ ବର୍ଣ୍ଣନା କରାଯାଇନଥିବାରୁ ସେଥିପାଇଁ ବ୍ୟାସଦେବ ଯଦିଓ ବେଦ ଉପନିଷଦ ପୁରାଣ ସବୁ ବର୍ଣ୍ଣନା କରିଥିଲେ ରଚନା କରିଥିଲେ କିନ୍ତୁ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। କିନ୍ତୁ ଏ ଭାଗବତମ ରଚନା କରିକିରି ସେ ଏଇ ପ୍ରକୃତ ଶାନ୍ତି ପ୍ରାପ୍ତ ହେଲେ। ଭାଗବତମ ଶାସ୍ତ୍ର ବହୁତ ତାର ମହିମା ରହିଛି। ସ୍କନ୍ଦ ପୁରାଣ ପଦ୍ମ ପୁରାଣରେ ଭାଗବତମର ସବୁ ମହାତ୍ମ୍ୟ ରହିଛି। ତେଣୁ ଏଇ ଭଗବାନଙ୍କ ସବୁକିଛି ହେଉଛି ଦିବ୍ୟ ଲୀଳା। ଆମକୁ ଗୋଟେ ସୁଯୋଗ ମିଳିଛି ଏଇ ଭଗବାନ ଲୀଳାକୁ ଶ୍ରବଣ କରୁଛେ। ସେତିକି ଭାଗ୍ୟ ନଥିଲେ ଜଣେ ଭଗବାନଙ୍କ ଲୀଳାକୁ ଶ୍ରବଣ କରିପାରିବେ ନାହିଁ। ଆଜିର ସମୟରେ ଯଦି ଦେଖିବା ବର୍ତ୍ତମାନ ସମୟରେ ପୃଥିବୀରେ ପାଖାପାଖି 800 କୋଟି ଯେଉଁ ଲୋକ ରହିଛନ୍ତି କେତେଜଣ ଭଗବାନ ବିଷୟରେ ଶ୍ରବଣ କରୁଛନ୍ତି? ଆମେ 8ରୁ 9 ଭଗବାନ କଥା ଶୁଣୁଛେ। ଆଉ ତାଙ୍କ ଦିନ ଭିତରେ କେତେ ସମୟ ସେମାନେ ଭଗବାନ ଗୀତା ଶୁଣୁଛନ୍ତି? କେତେଜଣ ଲୋକ ଜାଣିଛନ୍ତି ଭାଗବତ କ'ଣ? ହଁ, ଯଦି ହିସାବ କରିବା ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତ ସିଦ୍ଧେ ଯତତାମ ବି ସିଦ୍ଧାନାମ କଶ୍ଚିନ୍ ମାଂ ବ୍ୟତୀତ ତତ୍ତ୍ୱତଃ। ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଆମର ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ତତ୍ତ୍ୱ ଜାଣିବା। ଭଗବତ ତତ୍ତ୍ୱକୁ ଯଦି ଜାଣିବା ତାହେଲେ ଆମର ମନୁଷ୍ୟ ଜୀବନ ସାର୍ଥକ ହେବ। ତେଣୁ ଏ ଭଗବାନ ଲୀଳାରେ ସବୁ ତତ୍ତ୍ୱ ସବୁ ରହିଛି, ବହୁତ ତତ୍ତ୍ୱ ରହିଛି। ଦଶମ ସ୍କନ୍ଧରେ ଯେଉଁ ଭଗବାନଙ୍କ ଲୀଳା ସବୁ ରହିଛି ଆର ତତ୍ତ୍ୱକୁ ବୁଝିବା ପାଇଁ ହେଲେ 11 ସ୍କନ୍ଧ ପାଠ କରିବାକୁ ପଡ଼ିବ। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି, ଯେଉଁମାନେ ଏଇ ତତ୍ତ୍ୱକୁ ନ ଜାଣିବେ ସେମାନଙ୍କର ସେମାନେ ବୁଝିପାରିବେନି ଭଗବାନଙ୍କ ଲୀଳାକୁ, କାହିଁକି ଏଭଳି ଲୀଳା ସବୁ କଲେ। ତଥାପି ଆମେ ଯେଉଁ କଥା କହୁଛେ, ବିଭିନ୍ନ ଆଚାର୍ଯ୍ୟମାନେ ଏଇ ତତ୍ତ୍ୱକୁ ସବୁ ପ୍ରକାଶ କରିଛନ୍ତି। ସନାତନ ଗୋସ୍ୱାମୀ, ଶ୍ରୀଧର ସ୍ୱାମୀ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଆମେ ସେଇମାନଙ୍କର ଯେଉଁ ରହିଛି ଟୀକାକୁ ଉଦ୍ଧାର କରି ଆମେ କଥା କହୁଛେ। ତେଣୁ ଏଇ ଲୀଳାଟି ଚାଲିଛି, ଏ ଯେଉଁ ଭଗବାନ ଯେଉଁ ତାଙ୍କ ପରିହାସ କରିଥିଲେ ରୁକ୍ମିଣୀଙ୍କୁ, ଗୋଟେ ସନ୍ଧ୍ୟା ରୁକ୍ମିଣୀଙ୍କ ମହଲ, 16108 ରାଣୀ ଭଗବାନଙ୍କ ସମସ୍ତ ପାଇଁ ଗୋଟେ ଗୋଟେ ଅଲଗା ଅଲଗା ମହଲ ରହିଛି। 16108 ରାଣୀଙ୍କ ପାଇଁ 16108 ମହଲ ରହିଛି। ଇଏ ଖାଲି ଛୋଟିଆ ରୁମ୍ଟେ ହେଇଛି ତାହା ନୁହଁ, ଗୋଟେ ରାଜମହଲ ଭଳି ହେଇଛି ରାଣୀ ମହଲ। ସେଇଟା ବିରାଟ ବିରାଟ ମହଲ ସବୁ, ତା ଦେହରେ ଉଦ୍ୟାନ ଏତେ ସବୁ କେତେ କ'ଣ ବର୍ଣ୍ଣନା କରାଯାଇଛି। ଆଉ ପୂର୍ବରୁ ଦଶମ ସ୍କନ୍ଧକୁ ଅଧ୍ୟାୟରେ ବର୍ଣ୍ଣନା କରାଗଲା, ଯେଉଁ ଅଧ୍ୟାୟରେ ପାଖାପାଖି କ'ଣ 48, 49, 50 ଅଧ୍ୟାୟରେ ନା କ'ଣ ଏମିତି ସବୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଦ୍ୱାରକା ନଗର ନିର୍ମାଣ କରାଯାଇଛି। ଦ୍ୱାରକାର ଐଶ୍ୱର୍ଯ୍ୟ ବୈକୁଣ୍ଠ ଲୋକଠାରୁ ଆହୁରି ଉନ୍ନତ ରହିଛି, ତାଙ୍କର ଐଶ୍ୱର୍ଯ୍ୟ ଦ୍ୱାରକା ସ୍ୱର୍ଗ ଇତ୍ୟାଦିମାନଙ୍କ ଠାରୁ ଆହୁରି ଉନ୍ନତ ବିଷୟ ବର୍ଣ୍ଣନା କରାଯାଏ, ଆମେ ଆଲୋଚନା କରିଥିଲେ। ତେଣୁ ଏ ଯେଉଁ ରହିଛି ଦ୍ୱାରକା ଲୀଳା, ଏଇ ତାଙ୍କର ରୁକ୍ମିଣୀଙ୍କର ମହଲରେ ଗୋଟିଏ ଦିନ ସନ୍ଧ୍ୟା ସମୟରେ ଭଗବାନ ସେ ଯେଉଁ ରତ୍ନ ପଲଙ୍କ ରହିଛି ସେଠି ଉପବେଶନ କରିଥିଲେ, ଏବଂ ରୁକ୍ମିଣୀ ଦେବୀ ତାଙ୍କର ସେବିକାମାନଙ୍କ ସହିତ ଭଗବାନଙ୍କର ସେବା କରୁଥିଲେ, ବିଶେଷ ଭାବରେ ଚାମର ପ୍ରଦାନ କରୁଥିଲେ। ଏବଂ ସେହି ସମୟରେ ଭଗବାନ ତାଙ୍କୁ ଏଭଳି ଭାବରେ ପରିହାସଜନକ କଥା କହିଥିଲେ ଯେ, ତୁମେ ମୋତେ କାହିଁକି ବିବାହ କଲ? ତୁମର ପ୍ରକୃତରେ ତୁମେ ଜାଣିପାରିଲେ ନାହିଁ ମୋର କୌଣସି ଗୁଣ ନାହିଁ। 16ଟି ଦୋଷ ପ୍ରକାଶ କଲେ ଭଗବାନ, ନିଜର 16ଟି ଦୋଷ ରହିଛି। ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଚାହିଁଲେ ଅନ୍ୟ ଜଣେ ରାଜକୁମାରଙ୍କୁ ବିବାହ କରିପାରିବ, ମୁଁ ସବୁ ବ୍ୟବସ୍ଥା କରିଦେବି। ଯେତେବେଳେ ଭଗବାନ ଏଇ ହସ ପରିହାସ କରୁଥିଲେ ସେ ସମୟରେ ରୁକ୍ମିଣୀ ଦେବୀଙ୍କର ପୁତ୍ର ପ୍ରଦ୍ୟୁମ୍ନ ହୋଇକରି ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧ ହୋଇସାରିଥିଲେ, ଏବଂ ଅନିରୁଦ୍ଧ ମଧ୍ୟ ବିବାହ କରିସାରିଥିଲେ। ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ଭଗବାନ ଏସବୁ ଲୀଳା ସବୁ ରହିଛି ନିତ୍ୟ ନୂତନ। ଭଗବାନ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂ ଚ, ଭଗବାନ ସବୁଠାରୁ ପୁରାଣ ପୁରୁଷ ହେଲେ ମଧ୍ୟ ସବୁବେଳେ ନିତ୍ୟ ନୂତନ, ସବୁବେଳେ ଲାଗୁଥିବ ନବଯୌବନ। ଏବଂ ତାଙ୍କର ରାଣୀମାନଙ୍କ ମଧ୍ୟ ସେହିଭଳି ଭାବେ ନବଯୌବନ ତାଙ୍କର ମଧ୍ୟ ରହିଛି। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯାଇଥିଲେ, ତାଙ୍କୁ ଭଗବାନ ତାଙ୍କୁ ପୁଣି ତାଙ୍କୁ ଚେତନା ଆଣିଲେ, ଆଣିକରି ତାଙ୍କୁ କହିଲେ, ମୁଁ ଟିକିଏ ଥଟ୍ଟା ପରିହାସ କରୁଥିଲି, ତୁମେ ଏଇଭଳି ଭାବେ ମୂର୍ଛା ହୋଇଗଲ, ଏଇଭଳି ଭାବେ କହିକିରି। ତେଣୁ ରୁକ୍ମିଣୀ ଦେବୀ ସେଇ ଯେଉଁ ଭଗବାନ ସବୁ କଥା କହିଥିଲେ ସେସବୁ ଖଣ୍ଡନ କରିଥିଲେ। ଆ ପୂର୍ବରୁ ଆମେ ବର୍ଣ୍ଣନା କରିଚାଲିଛେ 34, 48 15ଟି ଶ୍ଲୋକରେ ଏସବୁ ଭଗବାନଙ୍କ କଥାକୁ ସବୁ ଖଣ୍ଡନ କରିଛନ୍ତି। ତେଣୁ 49ରୁ 59 ଏ 11ଟି ଶ୍ଲୋକରେ ଭଗବାନ ବର୍ତ୍ତମାନ ରୁକ୍ମିଣୀ ଦେବୀଙ୍କର କଥାକୁ ଅନୁମୋଦନ କରିବେ, ତାଙ୍କୁ ପ୍ରଶଂସା କରିବେ। ତେଣୁ ଏହିଭଳି ଭାବେ ଚାଲିଛି। ବର୍ତ୍ତମାନ 53 ଶ୍ଳୋକଟି ଆମେ ଆଲୋଚନା କରୁଛେ, ଆ ପୂର୍ବରୁ ଆମେ 52 ଶ୍ଳୋକଟି କହିଥିଲେ, ଆ ଭିତରେ ଅନେକ ଦିନ ବିତିଗଲା। କେବେ 7 ତାରିଖ ବୋଧେ ଲାଷ୍ଟ କହିଥିଲେ ଭାଗବତମ 52 ଶ୍ଳୋକ, କାରଣ ଆମର ଇଏ ପାଇଁ ବ୍ୟାସ ପୂଜା ଇତ୍ୟାଦି ଉପଲକ୍ଷେ ଆମେ ଆଉ ସେସବୁ ମହାରାଜ ଆସିଲେ, ଆତ୍ମନିବେଦନ ମହାରାଜ କଥା କହିଲେ, ତା'ପରେ ପ୍ରଜାନନ୍ଦ ମହାରାଜ କଥା କହିଲେ, ସେସବୁ ଏଭଳି ଭାବରେ ହେଇକିରି ଏଇସବୁ ଆଉ କଥା ବନ୍ଦ ହୋଇଯାଇଥିଲା। ତେଣୁ ଆଜିଠୁ ଆରମ୍ଭ ହେଲା ଏ 52 ନମ୍ବର ଶ୍ଳୋକ ଆମେ ଗତଥର କହିଥିଲେ, ସେଥିରେ ସେ କହିଛନ୍ତି ଭଗବାନ, ଯେ ମାଂ ଭଜନ୍ତି ଦାମ୍ପତ୍ୟେ ତପସ୍ୟା ବ୍ରହ୍ମଚର୍ଯ୍ୟା, ତପସ୍ୟା ଏ ବ୍ରହ୍ମଚର୍ଯ୍ୟା ଏଇଟା କୁହାଯାଉଛି କି ବ୍ରତଚର୍ଯ୍ୟା ବୋଲି ଅଛି, କାମାତ୍ମାନ ଅପବର୍ଗେ ସଂ ମୋହିତା ମମ ମାୟା, ଏଇ ଲୀଳା ଏଇ ଶ୍ଳୋକଟି ଆମେ ଗତ କ୍ଲାସ୍ରେ ଆଲୋଚନା କରିଥିଲେ। ଆର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କୁ ଦାମ୍ପତ୍ୟ ବିବାହ କରିକିରି ସ୍ୱାମୀ ସ୍ତ୍ରୀ ଏମାନେ ସବୁ ଭଗବାନ ଭଜନ କରନ୍ତି, କ'ଣ ପାଇଁ ବିଭିନ୍ନ ପ୍ରକାର ତପସ୍ୟା କରନ୍ତି, ବିଭିନ୍ନ ପ୍ରକାର ବ୍ରତ କରନ୍ତି, ଭଗବାନଙ୍କ ଆରାଧନା କରନ୍ତି, କ'ଣ ପାଇଁ ନା କାମାତ୍ମାନ ବିଭିନ୍ନ ଭୌତିକ କାମନା ପୂରଣ କରିବା ପାଇଁ ଭଗବାନଙ୍କର ପୂଜା କରନ୍ତି। ସାଧାରଣତଃ ଭଗବାନ ଯେଉଁମାନେ ପୂଜା କରନ୍ତି ସେମାନେ ଏଇ ବିଭିନ୍ନ ପ୍ରକାର, ଅଧିକାଂଶ ଲୋକ ଭଗବାନଙ୍କ ଶରଣ ଯାଆନ୍ତି ନାହିଁ ବା ପୂଜା କରନ୍ତି ନାହିଁ। ସପ୍ତମ ଆମେ ଏଇଟାକୁ ଏତେ ବିସ୍ତାର ଭାବରେ କହିବା ନାହିଁ, କାରଣ ଆମେ ଏଇଟା ଆଲୋଚନା କରିଚାଲିଛେ, କିନ୍ତୁ ଏଇଭଳି ଭାବରେ ପ୍ରାୟ ଲୋକମାନେ ଅଧିକାଂଶ ଲୋକ ଭଗବାନ ଭଜନ କରନ୍ତି ନାହିଁ, ଆଉ ଯେତିକି ଭଜନ କରନ୍ତି ତାଙ୍କ ଭିତରେ ଅଧିକାଂଶ ହେଉଛି ବିଭିନ୍ନ ପ୍ରକାର କାମନା ରହିଛି, ଭୌତିକ କାମନା ରହିଛି, ଆର୍ଥ ଜିଜ୍ଞାସୁ ଅର୍ଥାର୍ଥ ଜ୍ଞାନୀଚ ଭରତ ସବ, ବିଭିନ୍ନ ପ୍ରକାର କାମନା ନେଇକି ସେମାନେ ଭଗବାନଙ୍କୁ ଉପାସନା କରନ୍ତି। ତେଣୁ ଭଗବାନ ଏ ଶ୍ଳୋକରେ କହୁଛନ୍ତି, ଯଦିଓ ଭଗବାନ ଅପବର୍ଗ ପ୍ରଦାନ କରିପାରନ୍ତି, ଅପବର୍ଗେଶ ଅପବର୍ଗ କହିଲେ ଭୌତିକ ଜଗତକୁ ପବର୍ଗ ବୋଲି କୁହାଯାଏ, ପବର୍ଗ କହିଲେ ବ୍ୟାକରଣରେ ଏଇସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ବର୍ଗ ରହିଛି, କ ବର୍ଗ ଚ ବର୍ଗ ଇତ୍ୟାଦି, ଏବେ ପବର୍ଗ ଗୋଟେ ରହିଛି, ପବର୍ଗ କହିଲେ ଭୌତିକ ଜଗତରେ ଯେଉଁମାନେ ରହିଛନ୍ତି ସେମାନେ ପବର୍ଗରେ ରହିଛନ୍ତି, ପବର୍ଗର ଅର୍ଥ ହେଉଛି ପ ଫ ବ ଭ ମ ଏ 5ଟି ଅକ୍ଷରକୁ ନେଇକି ପବର୍ଗ ହେଇଛି, ପରେ ଅନେକ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି, ଏବଂ ଏତେ ପରିଶ୍ରମ କରିକି ମଧ୍ୟ ସବୁକିଛି ତାଙ୍କର କାର୍ଯ୍ୟ ବ୍ୟର୍ଥ ହୋଇଯାଉଛି, ବରେ ବ୍ୟର୍ଥତା, ଭୟରେ ସମସ୍ତଙ୍କର ଭୟ ରହିଛି, ଏବଂ ମରେ ମୃତ୍ୟୁ, ମୃତ୍ୟୁ ହେଉ ସବୁଠାରୁ ବଡ଼ ଭୟ। ତେଣୁ ଇଏ ପବର୍ଗର କଥା, କିନ୍ତୁ ଭଗବାନ ଅପବର୍ଗ ପ୍ରଦାନ ଅପବର୍ଗେଶ୍ୱର ବୋଲି କୁହାଯାଇଛି, ଏସବୁଟି ଆମେ ଗତକାଲି ଗତ କଥାରେ ଆଲୋଚନା କରିଥିଲେ, ତେଣୁ ଆମେ ସଂକ୍ଷେପରେ କଲି କହିଦେଉଛେ, କାମାତ୍ମାନ ଅପବର୍ଗେଶ୍ୱର ମୋହିତା ମମ ମାୟା, ଭଗବାନ ଯେଉଁମାନେ ଭଜନ କରନ୍ତି ଏବଂ କିଛି ଭୌତିକ କାମନା ରଖି ଭଜନ କରନ୍ତି ସେମାନେ ଭଗବାନଙ୍କ ମାୟା ଦ୍ୱାରା ମୋହିତ ହୋଇଯାଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ତେଣୁ ଏହି ଶ୍ଳୋକଟି ବର୍ତ୍ତମାନ ଆଜିର ଶ୍ଳୋକ ଆମେ ଆଲୋଚନା କରିବା, 53 ଶ୍ଳୋକ। ତେଣୁ ଏଠି କହୁଛନ୍ତି ମାଂ ପ୍ରାପ୍ୟ ମାନିନୀ ଅପବର୍ଗ ସମ୍ପଦମ, ଭଗବାନ ଏଠି ରୁକ୍ମିଣୀ ଦେବୀଙ୍କୁ ମାନିନୀ ବୋଲି ସମ୍ପଦନ କରିଛନ୍ତି, କାରଣ ତାଙ୍କର ମାନ ହୋଇଯାଇଛି, ଭଗବାନ ଏଇଭଳି ଭାବେ ପରିହାସ କରୁଥିଲେ, କାରଣ ଭଗବାନ ରୁକ୍ମିଣୀ ଦେବୀ ହେଉଛନ୍ତି ସେ ସୀତା ଦେବୀ, ଆମେ ପୂର୍ବରୁ ଆଲୋଚନା କରିଛେ, ଏବଂ ଭଗବାନ ଶ୍ରୀ ରାମଚନ୍ଦ୍ର ଯିଏ ସୀତା ଦେବୀଙ୍କୁ ନିର୍ବାସନ କରିଦେଇଥିଲେ, ନିର୍ବାସନ କରିଥିଲେ ତୃତୀୟ ଯୁଗରେ, ତେଣୁ ଦ୍ୱାପର ଯୁଗରେ ଭଗବାନ ଯେଉଁ କୃଷ୍ଣ ରୂପରେ ଆସିଲେ ସେ ସେଇ କଥା ଚିନ୍ତା କଲେ, ମୋତେ ଥରେ ନିର୍ବାସନ କରିଦେଇଥିଲେ ବର୍ତ୍ତମାନ ମୋତେ ସେଇଭଳି କରିପାରନ୍ତି, ମୋତେ ତ୍ୟାଗ କରିଦେଇପାରନ୍ତି, ତେଣୁ ସେ ମୂର୍ଚ୍ଛା ହୋଇଯାଇଥିଲେ। ତେଣୁ ଭଗବାନ ଏଠି କହୁଛନ୍ତି ମାନିନୀ କହିଲେ ରୁକ୍ମିଣୀ ଦେବୀଙ୍କର ଟିକେ କ୍ରୋଧ ହେଇଛି, ସେଥିପାଇଁ ମାନିନୀ ସମ୍ବୋଧନ କରୁଛନ୍ତି, ମାନିନୀ ମାଂ ପ୍ରାପ୍ୟ ମାନିନୀ, ଯେଉଁମାନେ ଭଗବାନ ପ୍ରାପ୍ତ ହେଇଛନ୍ତି, ମାଂ ପ୍ରାପ୍ୟ ଭଗବାନ ପ୍ରାପ୍ତ ହେବା ଏତେ ସହଜ ନୁହଁ, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ। ଭାଗବତ 5ମ ସ୍କନ୍ଧ 6ଷ୍ଠ ଅଧ୍ୟାୟରେ ଏ ଶ୍ଳୋକଟି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଯେ ପରୀକ୍ଷିତ ମହାରାଜ କହୁଛନ୍ତି ହେ ରାଜନ୍, ଯେଉଁ ରହିଛନ୍ତି ଭଗବାନ କ'ଣ ନା ସେ ସମସ୍ତଙ୍କୁ ସବୁକିଛି ପ୍ରଦାନ, ଯିଏ ଯାହା ଚାହିଁବ ଦେଇଦେବେ, କିନ୍ତୁ ଭକ୍ତି ସହଜରେ ପ୍ରଦାନ କର ମୁକ୍ତି ପର୍ଯ୍ୟନ୍ତ ସେ ଦେଇଦେବେ, ଭୌତିକ କଥା କ'ଣ କହିବା, ଭୌତିକ ସମ୍ପଦ କଥା କ'ଣ କହିବା, କିନ୍ତୁ ଭଗବାନ ମୁକ୍ତି ପର୍ଯ୍ୟନ୍ତ ବହୁତ ସହଜରେ ଦେଇଦିଅନ୍ତି, କିନ୍ତୁ ଏ ଭକ୍ତିଟିକୁ ଏତେ ସହଜରେ ସେ ଦିଅନ୍ତି ନାହିଁ। ଶ୍ରୀକୁଟି କାହିଁକି କହିଲେ ଭଗବାନ ସୁଖଦେବ ଗୋସ୍ୱାମୀ ଯେ ପରୀକ୍ଷିତ ମହାରାଜ ଯେତେବେଳେ ଭଗବାନଙ୍କ ଲୀଳା ସବୁ ଶୁଣୁଛନ୍ତି ସେ ନିଜକୁ ଭାବୁଛନ୍ତି ହତଭାଗ୍ୟ ବୋଲି। ତେଣୁ ଏଇ କଥାଟି ସୁଖଦେବ ଗୋସ୍ୱାମୀ ମନର କଥା ଜାଣନ୍ତି, ଅନ୍ତରର କଥା ଜାଣନ୍ତି। ତେଣୁ ସେ ଶ୍ଳୋକଟି କହିଛନ୍ତି, କହୁଛନ୍ତି ରାଜନ ପତି ଗୁରୁ ରଳମ ଭବତାଂ ଯଦୁନା ଦୈବଂ ପ୍ରିୟଂ କୁଳପତି କୁଚ କିଙ୍କରବୋ ଅସ୍ତୁ ଏବଂ ଅଙ୍ଗ ଭଗବାନ ଭଜତାଂ ମୁକୁନ୍ଦୋ ମୁକ୍ତି ଦଧାତି କରିଛି ସ୍ମନ ଭକ୍ତି ଯୋଗ। ଭୌତିକ ଐଶ୍ୱର୍ଯ୍ୟ ଆପଣ ଯାହା ମାଗିବେ ସବୁ ଦେଇଦେବେ ଭଗବାନ। ହଁ, ଯେମିତି କୁହାଯାଇଛି ଭୌତିକ ଐଶ୍ୱର୍ଯ୍ୟ କହିଲେ ଯେଉଁମାନେ ପୃଥିବୀ ପୃଷ୍ଠରେ ଅଛନ୍ତି ତାଙ୍କ ପାଇଁ ନ ନାକ ପୃଷ୍ଠମ ନ ସାର୍ବଭୌମ, ଏସବୁ ପୃଥିବୀର ସାର୍ବଭୌମ କ'ଣ ସାର୍ବଭୌମତା ଯେଉଁମାନେ ପ୍ରାର୍ଥନା କରନ୍ତି, ଯେମିତି ଆମେ ଦେଖୁଛେ ଓଡ଼ିଶାର ଚିଫ୍ ମିନିଷ୍ଟର କୁହନ୍ତୁ, ଭାରତର ପ୍ରାଇମ୍ ମିନିଷ୍ଟର କୁହନ୍ତୁ, ବା ଅନ୍ୟ ଦେଶର ମାନଙ୍କର ସବୁ ଯେଉଁମାନେ ରହିଛନ୍ତି ସେମାନେ ଚାହାନ୍ତି ସବୁବେଳ ପାଇଁ ସେ ପୋଷ୍ଟ ରହିବେ। ଆଉ ଯେଉଁମାନେ ସମଗ୍ର ପୃଥିବୀର ସମ୍ରାଟ ହେବେ ତାଙ୍କ କଥା କ'ଣ କହିବା। ତେଣୁ ଇଏ ଗୋଟେ ଐଶ୍ୱର୍ଯ୍ୟ ସାର୍ବଭୌମମ। ତା ଉପରେ ରହିଲେ ସ୍ୱର୍ଗ ନାକ ପୃଷ୍ଠମ, ନାକ ପୃଷ୍ଠମ କହିଲେ ନାକ କହିଲେ ସ୍ୱର୍ଗ, ସ୍ୱର୍ଗରେ ଯେଉଁମାନେ ସ୍ୱର୍ଗ ଯେଉଁମାନେ ଇନ୍ଦ୍ର, ବେଦରେ ଯେଉଁ ବିଭିନ୍ନ ପ୍ରକାର ସବୁ ରହିଛି କର୍ମକାଣ୍ଡ ଧାରା ସବୁ ରହିଛି, ଏ କର୍ମକାଣ୍ଡ ଧାରା ପ୍ରତି ସମସ୍ତେ ଆକୃଷ୍ଟ ହୁଅନ୍ତି କାହିଁକି ନା ସ୍ୱର୍ଗରେ ସେମାନେ ଇନ୍ଦ୍ର ହେବେ, ବା ଅନ୍ତତଃ ପକ୍ଷେ ଇନ୍ଦ୍ର ତ କଥା ଅଲଗା ସ୍ୱର୍ଗକୁ ପ୍ରାପ୍ତ ହେବେ ସେମାନେ। ଆଉ ସ୍ୱର୍ଗର ଇନ୍ଦ୍ର କଥା କ'ଣ କହିବା, କେତେ ସବୁ ଐଶ୍ୱର୍ଯ୍ୟ ରହିଛି ତା ଉପରେ, ତା ଉପରେ ସବୁ ରହିଛି। କିନ୍ତୁ ଏହିଭଳି ଭାବରେ ଯେଉଁମାନେ ବ୍ରହ୍ମା ପଦ ମଧ୍ୟ ପ୍ରାପ୍ତ ହୁଅନ୍ତି ସେଠି ଆହୁରି ଐଶ୍ୱର୍ଯ୍ୟ ରହିଛି। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଆମର ପୃଥିବୀ ପୃଷ୍ଠର ଗଣନାରେ ଏକ ହଜାର ଦିବ୍ୟ ଯୁଗ, ଏକ ହଜାର ଦିବ୍ୟ। ସେଦିନ ଆମର ମହାରାଜ କହୁଥିଲେ, ଆତ୍ମନିବେଦନ ମହାରାଜ କହୁଥିଲେ ଇଏ ହେଉଛି 432 କୋଟି ବର୍ଷ। ହଁ, ଏତିକି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ଏଇଥିରୁ ଆମେ ଅନୁଭବ କରି ଅନୁମାନ କରିବା ବ୍ରହ୍ମାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି। ଆଚାର୍ଯ୍ୟମାନେ ଟୀକାରେ କହନ୍ତି ଏ ଶ୍ଳୋକ କହିବାର ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ କେତେ ରହିଛି। କିନ୍ତୁ ଆ ଉପରେ ହେଉଛି ମୁକ୍ତି, ମୁକ୍ତିଠାର ଐଶ୍ୱର୍ଯ୍ୟ, ମୁକ୍ତି ଯେଉଁ ଆନନ୍ଦ, ଏ ଭୌତିକ ଜଗତର ଯେତେ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଆହୁରି କୋଟି ଗୁଣ ଅଧିକ। ତେଣୁ ଏଠି କହୁଛନ୍ତି ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି କିନ୍ତୁ ଭକ୍ତି ପ୍ରଦାନ କରନ୍ତି ନାହିଁ। ତେଣୁ ଭଗବାନ ଲୀଳାରେ ଯେଉଁମାନେ ସାମିଲ ହେଇଛନ୍ତି ସେମାନେ ସବୁ ଭକ୍ତ। ଭଗବାନ ବିଭିନ୍ନ ପ୍ରକାର ଭକ୍ତିର ବିଭିନ୍ନ ପ୍ରକାର ରହିଛି, ପାଞ୍ଚ ପ୍ରକାର ଭକ୍ତିର ଆମେ ସକାଳେ ଶୁଣୁଛେ ଭକ୍ତିର ସାମୃତ ସିନ୍ଧୁ, ଏ ଭକ୍ତିର ଯେଉଁ ରସ ରହିଛି ଅମୃତ, ଭକ୍ତିରୂପକ ଅମୃତ, ଇଏ ଗୋଟେ ସାଗର ଭଳି, ସାଗର ଭଳି ଏତେ ରହିଛି ସେ ଅମୃତ, ଭକ୍ତିର ଅମୃତ କି ରୂପ ଗୋସ୍ୱାମୀ ତାଙ୍କୁ ବର୍ଣ୍ଣନା କରିଛନ୍ତି ଭକ୍ତିର ସାମୃତ ସିନ୍ଧୁରେ। ଏଇ 12 ରସ ରହିଛି, ସମୁଦାୟ 12 ରସ ରହିଛି, 5 ହେଉଛି ମୁଖ୍ୟ ରସ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ତେଣୁ ଭଗବାନଙ୍କର ଏଇମାନେ ଯେଉଁ ଦ୍ୱାରକା ଲୀଳାରେ ବା ଅନ୍ୟ ବୃନ୍ଦାବନ ଲୀଳା ବା ମଥୁରା ଲୀଳାରେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ପ୍ରାୟ ଏଇ 5 ରସ ଇଏ ହେଉଛି ଅନୁକୂଳ ରସ, ଭଗବାନଙ୍କ ସହିତ ଯୁକ୍ତ ହେବାର ଅନୁକୂଳ ରସ। କିନ୍ତୁ ଆଉ ଗୋଟେ ହେଉଛି ପ୍ରତିକୂଳ ରସ ରହିଛି, ଯେମିତି କଂସ ଇତ୍ୟାଦି ସେମାନେ ଯଦିଓ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲେ କିନ୍ତୁ ପ୍ରତିକୂଳ ଭାବରେ। ଆମେ ବର୍ତ୍ତମାନ ସେଇ ଗୌଣ ରସକୁ ଶ୍ରବଣ କରୁଛେ, ମୁଖ୍ୟ ରସ ହେଉଛି 5। ତେଣୁ ଏ ଯେଉଁ ରହିଛି ଭଗବାନଙ୍କ ସହିତ କିଏ କେଉଁ ଭାବରେ ସମ୍ବନ୍ଧିତ ହୋଇ ରହିଛନ୍ତି, ତେଣୁ ଏଠି ଯେଉଁ କୁହାଗଲା ଯେ ଭଗବାନଙ୍କର ମାନିନୀ ଭଗବାନଙ୍କ ସହିତ ଏଇ ଯେଉଁ ଭଗବାନଙ୍କ ଯେଉଁ 5 ରହିଛି ମାନେ କ'ଣ ସେଇଟା ହେଉଛି ଅନୁକୂଳ ରସ, ତାହା ଭିତରୁ ଶ୍ରେଷ୍ଠ ରସ ହେଉଛି ମାଧୁର୍ଯ୍ୟ ରସ, ଶାନ୍ତ ବାତ୍ସ୍ୟ ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ମାଧୁର୍ଯ୍ୟ ରସ ହେଉଛି ସବୁଠାରୁ ଶ୍ରେଷ୍ଠ ରସ। ତେଣୁ ଏଇ ମାଧୁର୍ଯ୍ୟ ରସରେ ଆମର ମାଧୁର୍ଯ୍ୟ ରସ ପୁଣି 2 ରହିଛି, ତେଣୁ ସ୍ୱକୀୟା ପରକୀୟା। ତେଣୁ ଏଠି ସ୍ୱକୀୟା ମାଧୁର୍ଯ୍ୟ ରସ ବିଷୟରେ ବର୍ଣ୍ଣନା କରାଯାଉଛି, ତେଣୁ ଇଏ ହେଉଛନ୍ତି ମାଧୁର୍ଯ୍ୟ ରସରେ ତାଙ୍କର ଅଭିମାନ ଆସିଛି। ତେଣୁ ସେ ତାଙ୍କୁ ସମ୍ବୋଧନ କରୁଛନ୍ତି ମାନିନୀ, ହେ ମାନିନୀ ମାଂ ପ୍ରାପ୍ୟ, ଯେଉଁମାନେ ସେ ଭକ୍ତମାନେ ବୁଝିବାକୁ ପଡ଼ିବ ଭଗବାନ ସେ ପ୍ରାପ୍ତ ହୋଇଛନ୍ତି। ଭଗବାନ ପ୍ରାପ୍ତ ନ ହୋଇଥିଲେ ସେ ତାଙ୍କର ସହିତ ଏଇଭଳି ଭାବରେ କ'ଣ ତାଙ୍କର ପତ୍ନୀ ହୋଇନଥାନ୍ତେ। तेणु भगवान को मांग प्राप्य मानिनी अपवर्क संपदम भगवान जो मैंने प्राप्त होती बुझाक पड़ो से अपवर्क प्राप्त होती से मैंने बद्ध अवस्था ना से मुक्त अवस्था मुक्त अपवर्ग अपवर्ग कहले जो ये पांचटी वर्ग रही कहली ना पांच पफ भ म ये सब जो न था अपवर्ग चीज जगत को अपवर्ग भी कहु कारण से कौन परिश्रम ना ये सब किसी ना से खाली आनंद आनंद आमबुदी वर्धनम आनंद बढ़ी बढ़ का जीव तेणु ये हूँ अपवर्ग भगवान अपवर्ग प्रदान कर संपदम तेणु भगवान जे प्राप्त होती सी अपवर्ग प्राप्त होती तेणु भगवान ये कह मांग प्राप्य माननी अपवर्ग संपदम बांचंति जे संपद तत्पतिम किंतु अपवर्ग प्राप्त होे कहे चाहिए बांचंति जे संपदम अव तत्पतिम ये भौतिक संपद को जो मैंने प्राप्त होने आशा प्रकाश करती भगवान प्राप्त होने कहती आम भौतिक कामना सब रही पूरण करने भगवान प्रार्थना करती भगवान ये सबकिर पति ए भौतिक जग ऐश्वर्य सी हो मालिक चीज जगत जो रही तार सी तार मध्य से मालिक से भौतिक जगत को प्रदान करें चीज जगत को प्रदान कर सबकि मालिक पति किंतु भगवान प्राप्त जो मैंने भौतिक कामना करती भौतिक ऐश्वर्य प्राप्त होने चाहती ते मंदभागा ए मंदभाग्य भाग्य भाग्य कहले कौन भाग्य कहले साधारण कह जाए जो भाग्य जिनस रही सब कि भाग्य अच्छी सब कहती कि भाग्यटा हूँ कौन भाग्यटा हूँ आम कर्मफल भाग्यटा केमी निर्णय होमें जो भाव कर्म करवा से अनुसार फल मिलता से भाग्य आपणकर भाग्य कह जन्म ऐश्वर्य श्रुत श्री जो मानक मंदभाग्य कहुई जो मान कौभाग्य जो मान रही सौभाग्य से मानकू रही बहुत उच्चकूल जात हे जन्म बहुत बहुत ऐश्वर्य प्राप्त हे ये सौभाग्य जो मानक अच्छी श्रुत जो मैंने विद्या अध्ययन कर सौभाग्य रही एवं सौंदर्य रही तेणु ये मैंने ये चारोटी जो भाग्यर जो रही चार जन्म ऐश्वर्य श्रुत श्री जो मानकर ये सब उच्च संपदर अधिकारी रही बुझाक पड़े सौभाग्य सौभाग्य कहले कौन ना से भाव पुण्य कार्य करते जो फल कि भाग्य से प्राप्त होती किंतु ये भाग्य मध्य जो रही प्रकृत भाग्य हूँ कौन ना भौतिक जगत रे जिते बड़ उन्नत स्थिति जातु ना कहीं किंतु ये जदिता भाग्य सौभाग्य बोली बुझाक पड़ो कि प्रकृत भाग्य से आस बुझा पड़ो प्रकृत भाग्य कहार आम चैतन्य चरितामृत वर्णना कर ब्रह्मा पद प्राप्त हो सौभाग्य रही किंतु प्रकृत भाग्य जदि देखा आमर तात्विक दृष्टि जो देखा प्रकृत भाग्य कौ मानकर चैतन्य चरितामृत वर्णना कर मत ब्रह्मांड भमित कौन भाग्यवान जीव बोली कहुई आम कह स्वर्ग को जो मैंने गले बहुत सौभाग्यवान से मैंने स्वर्ग को गले कि जो मैंने नर्क को गले हतभागा ये नर्क कथ आस नरए निरए निरय नर्क जो मैंने पाप कार्य करेंगे से नर्क को जीवे जो मैंने पुण्य कार्य करेंगे से स्वर्ग को जीवे किंतु स्वर्ग हो नर्क हो भौतिक जगत रे आ ब्रह्म भुवना लोका पुनरावर्तन अर्जुन ब्रह्म लोक पर्यंत जो मैंने जाकर जन्म मृत्यु रही भगवान कहले भगवत गीता अष्टम अध्याय आ ब्रह्म भुवना लोका पुनरावर्तन अर्जुन तेणु ये भाग्य रही प्रकृत भाग्य हो सहीटा जो द्वारा आम भगवान सहित युक्त हूँ से कथा चैतन्य चरितामृत कह यही रूपे ब्रह्मांड भ्रमित कौन भाग्यवान जीव सनातन गोस्वामी को सनातन गोस्वामी ना दस यही रूपे ब्रह्मांड चैतन्य चरितामृत मध्य लीला भगवान चैतन्य महाप्रभु जो रही रूप गोस्वामी और सनातन गोस्वामी को ये दुई जन को शिक्षा देती रूप सनातन ତେଣୁ ଏ ଦୁଇଟା ପାଖାପାଖି ରହିଛି ତ ତା'ର ଟିକେ ଇଏ ହେଉଛି, କିନ୍ତୁ ଏଇଟା ମୁଁ ଭାବୁଛି ସନାତନ ଗୋସ୍ୱାମୀ ଦଶମ ଚୈତନ୍ୟ ଚରିତାମ ମଧ୍ୟ ଅଧ୍ୟାୟରେ ମଧ୍ୟ ଲୀଳାରେ ସବୁ ବର୍ଣ୍ଣନା କରି 19-20 ଏସବୁ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଟା ହେଉଛି କ'ଣ ନା ପ୍ରଭୁ କହେ ଚୈତନ୍ୟ ଚରିତାମୃତରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଟିକେ ଏପଟ ସେପଟ ହିଁ ବର୍ଣ୍ଣନା କରାଯାଇଛି, କାରଣ ଚୈତନ୍ୟ ଚରିତାମୃତ ଯେତେବେଳେ ରଚନା କରୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେତେବେଳେ ସେ ଚିନ୍ତା କରୁଛନ୍ତି ମୁଁ ବେଶୀ ଦିନ ରହିବି ନାହିଁ, ସେଇଥିପାଇଁ ସବୁ ମୁଖ୍ୟ ମୁଖ୍ୟ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି, ତାହାପରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇଠି ସନାତନ ଗୋସ୍ୱାମୀ ଏଇଠି କହିଛନ୍ତି ଯେ ସନାତନ ଗୋସ୍ୱାମୀ କହୁଛନ୍ତି, ହଁ ତାଙ୍କୁ କହୁଛନ୍ତି ଏହିଭଳି ଭାବରେ ବ୍ରହ୍ମାଣ୍ଡରେ ଭ୍ରମଣ କରୁ କରୁ ଯେଉଁମାନେ ଭାଗ୍ୟବାନ ଯିବ ସେମାନେ ଗୁରୁଦେବଙ୍କ କୃପାରୁ ବା ଭଗବାନ କୃପାରୁ ଏହି ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ଇଏ ହେଉଛି ପ୍ରକୃତ ଭାଗ୍ୟ, ଇଏ ହେଉଛି ପ୍ରକୃତ ଭାଗ୍ୟ। ତେଣୁ ଏଇ ଲୀଳା ଏଇସବୁ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରି ଚୈତନ୍ୟ ମହାପ୍ରଭୁ ବର୍ଣ୍ଣନା କରିଛନ୍ତି। ତେଣୁ ଏ ଯେଉଁ ଗୁରୁଦେବଙ୍କ ଶରଣରେ ଯାଉଛନ୍ତି, ଯେଉଁ ଦୀକ୍ଷା ନେଉଛନ୍ତି, ଏସବୁ ଯେଉଁମାନେ ପ୍ରକୃତରେ ଭାଗ୍ୟ ଉଦୟ ହେଇଛି ସେମାନେ ଏଇସବୁ ଗ୍ରହଣ କରନ୍ତି, ନହେଲେ ଏ କରିପାରିବେ ନାହିଁ। ତେଣୁ ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହେଇଛନ୍ତି ସେମାନେ ମାଙ୍କ ପ୍ରାପ୍ୟ ବୋଲି କୁହାଯାଉଛି, ଭଗବାନ ପ୍ରାପ୍ୟ ହେଇକରି ମଧ୍ୟ ସେମାନେ ବିଭିନ୍ନ ପ୍ରକାର ଭୌତିକ କାମନା କରୁଛନ୍ତି। ଭଗବାନ ଯଦି ଚାହିଁବେ ବର ପ୍ରଦାନ କରିପାରିବେ, ସବୁ ବର ପ୍ରଦାନ କରିପାରିବେ ଭଗବାନ ପାଖରେ। ଆମେ କହିଲେ ନା ସବୁକିଛି ସମ୍ପଦର ମାଲିକ, ସିଏ ଭୌତିକ ଐଶ୍ୱର୍ଯ୍ୟର ମାଲିକ ଆଉ ଚିତ୍ ଜଗତର ମଧ୍ୟ ସେ ମାଲିକ, ସବୁ ସେ ଦେଇପାରିବେ। ଆମେ ଦେଖିବା ଧ୍ରୁବ ମହାରାଜ ଭାଗବତ ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜଙ୍କ ଲୀଳାଟି ବର୍ଣ୍ଣନା 8-12 ଏ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଧ୍ରୁବ ମହାରାଜ 5 ବାଳକ ଥିଲେ, ଛୋଟ ପିଲା, କିନ୍ତୁ ଘଟଣାଚକ୍ରରେ ତାଙ୍କର ବିମାତା ତାଙ୍କୁ ଏଇଭଳି ଭାବରେ କ'ଣ ବହୁତ କଠୋର ବଚନ କହିଥିଲେ, ଯେଉଁଥିପାଇଁ କି ସେ ଯାଇକି ତପସ୍ୟା କରୁଥିଲେ, ବିରାଟ ରାଜ୍ୟ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ। ଧ୍ରୁବ ମହାରାଜଙ୍କ ପିତା ହେଉଛନ୍ତି ଉତ୍ତାନପାଦ, ଉତ୍ତାନପାଦଙ୍କ ପିତା ହେଉଛନ୍ତି ସ୍ୱୟଂଭୁବ ମନୁ, ସ୍ୱୟଂଭୁବ ମନୁଙ୍କ ପିତା ହେଉଛନ୍ତି ବ୍ରହ୍ମା। ବ୍ରହ୍ମାଙ୍କର ଏଇ ଯେଉଁ ଭୌତିକ ଜଗତକୁ ବ୍ରହ୍ମାଙ୍କର 14 ଭୁବନ ହେଉଛି ବ୍ରହ୍ମାଙ୍କର ଅଧୀନରେ ବୋଲି କୁହାଯାଏ, କିନ୍ତୁ ଧ୍ରୁବ ମହାରାଜ ଚାହୁଁଥିଲେ ବ୍ରହ୍ମାଙ୍କ ଠାରୁ ମଧ୍ୟ ଆହୁରି ବଡ଼ ରାଜ୍ୟ ପ୍ରାପ୍ତ ହେବା ପାଇଁ ବା ବଡ଼ ଏଇଭଳି ଭାବରେ ଅବଶ୍ୟ ପ୍ରାପ୍ତ ହେଲେ ଧ୍ରୁବ ଲୋକ। ଇଏ ଆମର ଭୌତିକ ବ୍ରହ୍ମାଣ୍ଡରୁ ମଧ୍ୟ ଆହୁରି ଅଧିକ, ସିଏ ଏ ଭୌତିକ ବ୍ରହ୍ମାଣ୍ଡର ମଧ୍ୟ ବିସ୍ତାର ରହିଛି, 50 କୋଟି ଯୋଜନ ବୋଲି ବର୍ଣ୍ଣନା କରାଯାଇଛି, 400 କୋଟି ମାଇଲ, 8 ମଧ୍ୟ ସେଇଟା ବଡ଼ ଧ୍ରୁବ ଲୋକ। ହଁ କେତେ ଲୋକ କେତେ ବିରାଟ ହେଇଥିବ ଅନୁମାନ କରନ୍ତୁ, କିନ୍ତୁ ଯଦିଓ ସେ ଭଗବାନଙ୍କୁ ପ୍ରାପ୍ତ ହେଲେ, କିନ୍ତୁ ଭଗବାନ ପ୍ରାପ୍ତ ହେଲା ପରେ ତାଙ୍କର ଆଉ କୌଣସି ଭୌତିକ କାମନା ରହିଲା ନାହିଁ, ଭୌତିକ କାମନା ରହିଲା ନାହିଁ, ଚାଲିଗଲା ତାଙ୍କର ଆଉ କ'ଣ। ସେ କହୁଛନ୍ତି ହରିଭକ୍ତି ସୁଧଧରେ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି ଭଗବାନ କହିଲେ ଯେତେବେଳେ ତୁମେ ବର ମୋଟର ଗ୍ରହଣ କର, ଭଗବାନଙ୍କୁ 12 ଶ୍ଳୋକରେ ଭଗବାନ ସ୍ତୁତି କରିଛନ୍ତି, ଏ ଚତୁର୍ଥ ସ୍କନ୍ଧ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 12 ଶ୍ଳୋକ, ଏ ବେଦର ସାର ବୋଲି କୁହାଯାଏ। ତେଣୁ ଯାହାବି ହଉ ଭଗବାନ ପ୍ରାପ୍ତ ହେଲା ପରେ ସେ କହୁଛନ୍ତି ପ୍ରଭୁ କ'ଣ ସ୍ଥାନା ବିଳାସି ତପସ୍ୟ ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନମ୍ ସ୍ୱାମୀ କୃତାର୍ଥ ସ୍ୱିଂ ବରଂ ନ ଯାଚେ। ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଇଗଲେ ସେତେବେଳେ ତାଙ୍କର ମନର ଭାବ ପ୍ରକାଶ କରାଯାଇଛି ହରିଭକ୍ତି ସୁଧୋଦୟରେ। ସେ କହୁଛନ୍ତି ପ୍ରଭୁ ମୁଁ କିଛି ସ୍ଥାନ ଅନ୍ୱେଷଣରେ ଆସିଥିଲି, ତପସ୍ୟା କରୁଥିଲି, କିନ୍ତୁ ଆପଣଙ୍କୁ ଯେଉଁ ପ୍ରାପ୍ତ ହେଲି ଦିବ୍ୟ ରତ୍ନ ପ୍ରାପ୍ତ ହେଲି। ତେଣୁ ଭଗବାନ ପ୍ରାପ୍ତ ହେଲା ପରେ ତାଙ୍କୁ ଏଇ ଭୌତିକ ଐଶ୍ୱର୍ଯ୍ୟ ବା ଯେଉଁ ବିରାଟ ରାଜ୍ୟ ଚାହୁଁଥିଲେ ସେ ଲାଗିଲା, ମାତ୍ର କେତେ ଖଣ୍ଡ କାଚର ଅନ୍ୱେଷଣ କରୁଥିଲେ, କାଚ ଭଙ୍ଗା କାଚର କ'ଣ ମୂଲ୍ୟ ରହିଛି, ସେଇଭଳି ଭାବେ ତାଙ୍କୁ ଲାଗିଲା ଭଗବାନ ଯେତେବେଳେ ପ୍ରାପ୍ତ ଦିବ୍ୟ ରତ୍ନ ପ୍ରାପ୍ତ ହେଲେ ବୋଲି ସେ କହିଲେ। ତେଣୁ ସେ କହିଲେ ସ୍ୱାମୀ କୃତାର୍ଥସ୍ମି ବରଂ ନ ଯାଚେ, ହେ ପ୍ରଭୁ ମୁଁ ବର୍ତ୍ତମାନ କୃତାର୍ଥ ହେଇଯାଏ, ମୋର ଆଉ କୌଣସି ବର ଦରକାର ନାହିଁ, କିନ୍ତୁ ଯେହେତୁ ତାଙ୍କର ପ୍ରଥମେ କାମନା ଥିଲା ଏଇ ଧ୍ରୁବ ଲୋକ, ତେଣୁ ଭଗବାନ ତ ପ୍ରଦାନ କଲେ। ଆମର ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଭଗବାନ ଯଦି ନ ଦେଇଥାନ୍ତେ, ତାଙ୍କର କୌଣସି କାମନା ନଥିଲା, ଭଗବାନ ଦେଇନଥାନ୍ତେ, କିନ୍ତୁ ଅନ୍ୟମାନେ କହିବେ ଯେ ଭଗବାନ କିଛି ଦିଅନ୍ତି ନାହିଁ, ତାଙ୍କର ଯେଉଁମାନେ ଭଜନ କରନ୍ତି ତାଙ୍କର କାମନାଟାକୁ ଭଗବାନ ପୂରଣ କରନ୍ତି ନାହିଁ, ତାଙ୍କୁ ମନକୁ ଭୁଲେଇ ଦିଅନ୍ତି, ଏଇଭଳି ଭାବରେ କହିବେ ଲୋକମାନେ। ସେଥିପାଇଁ ଭଗବାନ ଦେଲେ ତାଙ୍କୁ, ଆମ ଶ୍ରୀଶ୍ରୀମନ୍ତ ରାଧାକୁନ୍ଦ ସେ ମହାରାଜ ଏଇ କଥାଟି କହନ୍ତି, ଭଗବାନ ଦେଲେ, ସେ ନ ଚାହିଁଲେ ମୋତେ ପ୍ରଦାନ କଲେ, ଯେହେତୁ ସେ ପ୍ରଥମେ ଚାହିଁଥିଲେ। ତେଣୁ ଭଗବାନଙ୍କୁ ଯେଉଁମାନେ ଭକ୍ତି କରିବେ, କୌଣସି କାମନା ରଖିବାଟା ଉଚିତ ନୁହଁ। ଆମର ଇସ୍କନରେ ବହୁତ ପ୍ରକାର ସମ୍ପଦ ରହିଛି, ଏ ଭୌତିକ ସମ୍ପଦ ରହିଛି, ପରମାର୍ଥିକ ସମ୍ପଦ ରହିଛି। ଯିଏ ଭୌତିକ ସମ୍ପଦ ଦେଖିକି ପ୍ରଲୋଭିତ ହେଇକି ଆସନ୍ତି ସେମାନେ ବହୁତ ପ୍ରାପ୍ତ ହୁଏ, କିନ୍ତୁ ସେ ଭୌତିକ ଜଗତରେ ରହିବେ। କିନ୍ତୁ ଯେଉଁମାନେ ଭୌତିକ ସମ୍ପଦ ପ୍ରତି ଆକର୍ଷିତ ନ ହୋଇକି ଭଗବାନ ପ୍ରତି ଆକର୍ଷିତ ହେଇକି ଆସନ୍ତି ସେମାନେ ପରମାର୍ଥିକ ସମ୍ପଦ ପ୍ରାପ୍ତ ହେବେ। ଏଇସବୁ କଥା ରହିଛି। ତେଣୁ ଆମେ ଦେଖିବା ଦେବତାମାନେ ଭଗବାନ ସ୍ତୁତି କରନ୍ତି। ତେଣୁ ଭଗବାନ ଭାଗବତମରେ ଷଷ୍ଠ ସ୍କନ୍ଦରେ ଏଇ ଲୀଳା ଏ କଥାଟି ବର୍ଣ୍ଣନା କରାଯାଇଛି। ଭଗବାନ କହିଛନ୍ତି ଯେତେ ବୃତ୍ରାସୁର ଆକ୍ରମଣ କରୁଥିଲେ ଦେବତାମାନଙ୍କ ବିରୁଦ୍ଧରେ, ସେହି ସମୟରେ ଭଗବାନ ପ୍ରାର୍ଥନା କଲେ ଦେବତାମାନେ ଆମକୁ ରକ୍ଷା କରନ୍ତୁ ବୋଲି। ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେତେବେଳେ ସେ କହିଲେ କେମିତି ଆମେ ବୃତ୍ରାସୁର କେମିତି ହତ୍ୟା କରିବୁ ସବୁ ବ୍ୟବସ୍ଥା କରନ୍ତୁ। ତେଣୁ ଭଗବାନ ସେଇଠି କହିଛନ୍ତି ଯେ ଭଗବାନ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ଆଉ କୌଣସି ଭୌତିକ କାମନା ଚାହାନ୍ତି ନାହିଁ। କିନ୍ତୁ ଭୌତିକ କାମନା ଭଗବାନ ପ୍ରାପ୍ତ ହୋଇକରି ମଧ୍ୟ ଯଦି ଭୌତିକ କାମନା ରହିଛନ୍ତି ସେମାନେ ମନ୍ଦଭାଗା, ଏଇଠି ଏଇ କଥା କୁହାଯାଏ। ତେ ମନ୍ଦଭାଗା ନିରୟ ପି ଯେ ନୁଣା, ଯେଉଁ ମନୁଷ୍ୟମାନେ ସେ ନୁଣା ମନୁଷ୍ୟମାନେ କ'ଣ ନିରୟ ପି, ଏ ଯେଉଁ ଭୌତିକ ସମ୍ପଦ ସବୁ ରହିଛି ବା ଭୌତିକ ଆନନ୍ଦ ରହିଛି ଏଇଟା କ'ଣ ନା ମାତ୍ରାତ୍ମକତ୍ୱାତ୍, ମାତ୍ରାତ୍ମକତ୍ୱାତ୍। ମାତ୍ରା କହିଲେ ଏ ଭୌତିକ ଜଗତରେ ପାଞ୍ଚଟି ମାତ୍ରା ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ମାତ୍ରା ସ୍ପର୍ଶାସ୍ତ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖତା ଆଗମ ପାଇନ ନିତ୍ୟ ତାଂ ତିକ୍ଷସ ଭାରତ। ଭୌତିକ ଜଗତରେ ଏ ପାଞ୍ଚଟି ମାତ୍ରା ରହିଛି, ତନ୍ମାତ୍ର ବୋଲି କୁହାଯାଏ। ତନ୍ମାତ୍ର କହିଲେ ଏଇ ଶବ୍ଦ, ଏ ଗୋଟେ ତନ୍ମାତ୍ର, ଶବ୍ଦଟା ଗୋଟେ ତନ୍ମାତ୍ର। ସ୍ପର୍ଶ ଏ ଯେଉଁ ଅନୁଭବ ରହିଛି ଏ ଗୋଟେ ତନ୍ମାତ୍ର। ରୂପ ଏ ଯେଉଁ ରୂପ ରହିଛି ଏ ଗୋଟେ ତନ୍ମାତ୍ର। ଏବଂ ରସ ଗୋଟେ ତନ୍ମା ଗନ୍ଧ, ଏ ପାଞ୍ଚଟି ତନ୍ମାତ୍ର ରହିଛି। ଭୌତିକ ଜଗତରେ ଲୋକମାନେ ମାତ୍ରାତ୍ମକତ୍ୱାତ୍, ଏଇ ଭୌତିକ ବା ଏଇ ଯେଉଁ ରହିଛି ପାଞ୍ଚଟି ତନ୍ମାତ୍ର ରହିଛି, ଏଇ ଯେଉଁ ସୁଖକୁ ପ୍ରାପ୍ତ ହେବା ପାଇଁ ଚାହାନ୍ତି। ଭୌତିକ ଜଗତର ସୁଖ ହେଉଛି ଏଇ ମାତ୍ରା ସ୍ପର୍ଶା, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି ମାତ୍ରା ସ୍ପର୍ଶା। କିଏ ଚାହାନ୍ତି ଯେଉଁ ଧନ ପ୍ରାପ୍ତ ହୁଅନ୍ତି, ଧନ ପ୍ରାପ୍ତ ହେଇକି କ'ଣ କରିବେ ନା ଧନରେ ବିଭିନ୍ନ ପ୍ରକାର କିଣାକିଣି କରିକି ସବୁ କରିକିରି ବିଭିନ୍ନ ପ୍ରକାର ଏଇ ପାଞ୍ଚଟି ତତ୍ତ୍ୱ ଯେଉଁ ରହିଛି ମାତ୍ରାତ୍ମକ ରହିଛି ଏଇସବୁକୁ ଉପଭୋଗ କରିବେ। ଆହାର ନିଦ୍ରା ଭୟ ମୈଥୁନ ଏଇସବୁ ଯେଉଁ ରହିଛି ଭୌତିକ ଜଗତର ଆନନ୍ଦ, ଏ ହେଉଛି ମାତ୍ରାତ୍ମକ ଅତ୍ୱାତ୍, ମାତ୍ରା ସ୍ପର୍ଶା। ବହୁତ ଖାଦ୍ୟ ବହୁତ ପ୍ରକାର ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିକିରି ଏ ଜୁହାକୁ ଆନନ୍ଦ ପ୍ରଦାନ କରିବେ। ଇଏ ହେଉଛି ରସ, ରସ ରସ ରସର ଆନନ୍ଦ ପ୍ରାପ୍ତ ହେବା ପାଇଁ ଜୁହାର ଯେଉଁ ରହିଛି ଜୁହାର ଗୋଟେ ବେଗ ରହିଛି। ତେଣୁ ବହୁତ ପ୍ରକାର କ'ଣ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ତାଙ୍କର ଜୁହା ଚାହୁଁଛି। ଏଇଭଳି ଭାବରେ ପାଞ୍ଚଟି ଯେଉଁ ରହିଛି ସ୍ପର୍ଶ କ'ଣ ଏଇ ଯେଉଁ ପାଞ୍ଚଟି କ'ଣ ବିଷୟ ରହିଛି ଏହି ବିଷୟକୁ ଉପଭୋଗ କରିବା ପାଇଁ ଚାହାନ୍ତି ସେମାନେ, ଏ ମାତ୍ରାତ୍ମକ ତ୍ୱାତ୍ ବୋଲି କୁହାଯାଇଛି। ତେଣୁ ଏଇଟା ମଧ୍ୟ ନିରୟ ବା ନର୍କରେ ମଧ୍ୟ ସେଇଟା ମିଳୁଛି। ନିରୟ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ କହିଛନ୍ତି କୁକର କୁକୁର ଶୁକୁର ଯୋନିରେ ମଧ୍ୟ ସେଇଟା ମିଳୁଛି। ଥରେ କ'ଣ ହେଇଥିଲା ଯେ ଇନ୍ଦ୍ରଦେବ ସ୍ୱର୍ଗର ରାଜା ଇନ୍ଦ୍ର ସେ ତାଙ୍କ ଗୁରୁଙ୍କ ପ୍ରତି ଅପରାଧ କରିଦେଇଥିଲେ, ବୃହସ୍ପତି ତାଙ୍କ ଗୁରୁ ହେଉଛି ବୃହସ୍ପତି ଗୋଟେ ଅପରାଧ କରିଦେଇଥିଲେ, ଯେଉଁ ଅପରାଧ ଫଳରେ ଘୁଷୁରୀ ହେଇଗଲେ, ସେ ଇନ୍ଦ୍ର ଥିଲେ ଘୁଷୁରୀ ହେଇଗଲେ। ଘୁଷୁରୀ କ'ଣ କରୁଛି ସେ ସବୁ ତାର କେତେ ସୁନ୍ଦର ସୁନ୍ଦର ଖାଦ୍ୟ କଥାରେ ଆମର ଓଡ଼ିଆରେ ଗୋଟେ ରହିଛି ଘୁଷୁରୀକୁ ପାଚିଲା କଦଳୀ ସୁଆଦ ଲାଗେ ନାହିଁ, ତାକୁ ଏଇସବୁ ବିଷ୍ଠା ଇତ୍ୟାଦି ବହୁତ ଆନନ୍ଦ ପ୍ରଦାନ କରେ। ତେଣୁ ସେଇଭଳି ଭାବରେ ଘୁଷୁରୀ ହେଇଯାଇଥିଲା ସେ ଇନ୍ଦ୍ର ଘୁଷୁରୀ ହେଇଥିଲେ ହେଇକିରି। ତେଣୁ ତାପରେ ବ୍ରହ୍ମା ଆସିଲେ ତାଙ୍କୁ ନେବା ପାଇଁ ସ୍ୱର୍ଗଲୋକକୁ, ସ୍ୱର୍ଗରେ ଯେତେବେଳେ ଇନ୍ଦ୍ରପଦ ଖାଲି ହୋଇଯାଇଥାଏ ଆଉ ଜଣକୁ ଇନ୍ଦ୍ର କରାଯାଏ। ଏଇଭଳି ଭାବରେ ଗୋଟେ ଘଟଣା ଅଛି, ଯେଉଁ ଇନ୍ଦ୍ର ଯେତେବେଳେ ବୃତ୍ରାସୁରକୁ ବଦ୍ଧ କରିଥିଲେ ସେଇ ସମୟରେ ଯେଉଁ ବ୍ରହ୍ମହତ୍ୟା ପାପ ଯେତେବେଳେ ତାଙ୍କ ପଛରେ ଗୋଡ଼େଇଥିଲା ସେ ଯାଇକି ଆଶ୍ରୟ ନେଇଥିଲେ। 100,000 ବର୍ଷ ନା କେତେ ରହିଛି ରହିଥିଲେ ସେ, ସେହି ସମୟରେ ନହୁଷ ରାଜା ହୋଇଥିଲେ। କିନ୍ତୁ ଇଏ ଯେଉଁ ଲୀଳାଟି ରହିଛି ଏଥିରେ କେଉଁଠି ବର୍ଣ୍ଣନା କରାଯାଇଛି କିଏ ଇନ୍ଦ୍ର ହୋଇଥିଲେ? ତେଣୁ ତାଙ୍କର ଯେ ଆସିଷ୍ଟାଣ୍ଟ ରହିଛନ୍ତି ସେମାନେ ବୋଧେ କାର୍ଯ୍ୟ ତୁଳାଉଥିଲେ। ତେଣୁ ବ୍ରହ୍ମା ଯାଇକି ଆସିଲେ ଇନ୍ଦ୍ର ରୂପକ ଭୂଷଣୀକୁ ଉଦ୍ଧାର ନେବା ପାଇଁ ସ୍ୱର୍ଗ ଲୋକକୁ। ତେଣୁ ବ୍ରହ୍ମା ଚତୁର୍ମୁଖ ବ୍ରହ୍ମା ତେଣୁ ତାଙ୍କୁ କହିଲେ, ହେ ତୁମେ ଇନ୍ଦ୍ର, ତୁମେ କାହିଁକି ଏଠି ଭୌତିକ ଜଗତରେ ଏଭଳି ଭାବରେ ଏଇସବୁ ଖାଦ୍ୟ ଗ୍ରହଣ କରୁଛ, ବିଷ୍ଠା ଇତ୍ୟାଦି? ହେ ସ୍ୱର୍ଗରେ କେତେ ସବୁ ରହିଛି ବହୁତ, ତୁମେ ରାଜା ଇନ୍ଦ୍ର ଥିଲ, ତୁମେ ଆସ, ବର୍ତ୍ତମାନ ମୁଁ ତୁମକୁ ନେବାକୁ ଆସିଛି। ତେଣୁ ସେ ଶୁଣିଲା ନାହିଁ। ଆମର ଶ୍ରୀଶ୍ରୀମନ୍ତ ଗୌରଙ୍ଗଦେବ ସେ ମହାରାଜ ଏ କଥାଟି କହୁଥିଲେ, ସେ ପ୍ରଥମେ ଶୁଣିଲେ ନାହିଁ, ଇଏ କିଏ ଗୋଟେ ଚାରିମୁଖିଆ ଅସୁର, ଚାରିମୁଣ୍ଡିଆ ଅସୁର ଗୋଟେ ଆସି କିଏ ଶୁଣୁନଥିଲେ ତାଙ୍କ କଥା? କାହିଁକି ଶୁଣୁନଥିଲେ? ଆଚାର୍ଯ୍ୟମାନେ କହନ୍ତି କାହିଁକି ଶୁଣୁନଥିଲେ, କାହିଁକି ନା ଭୌତିକ, ଭୌତିକ ଯେଉଁ ଉପଭୋଗ ରହିଛି, ଭୌତିକ ଉପଭୋଗରେ ଏଭଳି ଭାବରେ ମତ ହେଇକି ରହିଛନ୍ତି, ଭଗବାନ କଥା କାନରେ ପଡ଼ୁନାହିଁ ବା ଯେଉଁ ଆଚାର୍ଯ୍ୟମାନଙ୍କ କଥା କାନରେ ପଡ଼ୁନାହିଁ, ବ୍ରହ୍ମାଙ୍କର କଥା କହୁଛନ୍ତି ତାଙ୍କୁ ଶୁଣୁନାହାନ୍ତି ସେ। ତେଣୁ ବ୍ରହ୍ମା ଜାଣିଲେ, ଏ କାରଣ କ'ଣ ନା ଏଇ ଯେଉଁ ଭୌତିକ ଆସକ୍ତି, ଭୌତିକ ଆସକ୍ତି ଆମେ ଯେଉଁ ପାଠ କରୁଛୁ ସବୁଦିନ ସକାଳେ, 10ଟି ରହିଛି ନାମ ଅପରାଧ, ତା ଦେହରେ 10ମ ଅପରାଧ ହେଉଛି ଭୌତିକ ଆସକ୍ତି। ତେଣୁ ବ୍ରହ୍ମା ସବୁକି ଜାଣନ୍ତି, ବିଧାତା ସିଏ, ତେଣୁ ସେ ଚିନ୍ତା କଲେ ଇନ୍ଦ୍ର କାହିଁକି ଶୁଣୁନାହାନ୍ତି, ନା ତାଙ୍କର ପତ୍ନୀମାନେ ଅଛନ୍ତି, ପତ୍ନୀ ଅଛନ୍ତି, ପିଲାମାନେ ଅଛନ୍ତି, ଏଇଭଳି ଭାବରେ ଆସକ୍ତି ରହିଛି, କଥା ଶୁଣୁନାହାନ୍ତି। ତେଣୁ ବ୍ରହ୍ମା କ'ଣ କଲେ, ତାଙ୍କର ପୁତ୍ରମାନଙ୍କୁ ସବୁ ହତ୍ୟା କଲେ, ତାଙ୍କର ସନ୍ତାନମାନଙ୍କୁ ସବୁ ହତ୍ୟା କଲେ। କିନ୍ତୁ ତଥାପି ଇନ୍ଦ୍ର ମାନେ ଇନ୍ଦ୍ର ରୂପକ ଘୁଷୁରୀ ଚିନ୍ତା କରୁଛନ୍ତି, ମୋର ପତ୍ନୀ ରହିଛି ଆଉ ପୁଣି ସନ୍ତାନ ଉତ୍ପନ୍ନ କରିବି, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ତେଣୁ ବ୍ରହ୍ମା ତାପରେ ତାଙ୍କ ପତ୍ନୀକୁ ହତ୍ୟା କଲେ। ହେଲେ ହେଇଗଲା ପରେ ସେତେବେଳେ ଇନ୍ଦ୍ର ବର୍ତ୍ତମାନ ମାନେ ଇନ୍ଦ୍ର ରୂପ ଘୁଷୁରୀ ସେ କହୁଛନ୍ତି, କ'ଣ ଆପଣ କହୁଛନ୍ତି ସାର୍, ତୁମେ ଇନ୍ଦ୍ର ଥିଲ ଆଉ ବର୍ତ୍ତମାନ ଘୁଷୁରୀ କାହିଁ ରହିଛି, ଚାଲ ସ୍ୱର୍ଗରକୁ ଯିବ, ସେଠି ବହୁତ ଉପଭୋଗ ରହିଛି ନା, ସେଠି ଏସବୁ ମିଳିବ, ମାଈ ଘୁଷୁରୀ ମିଳିବ ମୈଥୁନ ସୁଖ ପ୍ରାପ୍ତ ହେବା ପାଇଁ, ଆ ବିଷ୍ଠା ଯେତେ ସୁନ୍ଦର ଖାଦ୍ୟ ରହିଛି ସେଠି ଅଛି ସେସବୁ ନା, ନା ସେଠି ସବୁ ବହୁତ ଆହୁରି 8,000,000 ଗୁଣ ଅଧିକ ସବୁ ରହିଛି ଐଶ୍ୱର୍ଯ୍ୟ, ଏଇଭଳି ଭାବରେ କହିକିରି ବ୍ରହ୍ମା ତାକୁ ନେଲେ। ତେଣୁ ଏ ଭୌତିକ ଐଶ୍ୱର୍ଯ୍ୟ ସେଇଭଳି ଭାବରେ ମାତ୍ରାତ୍ମକ ତ୍ୱାତ୍, ଏଇ ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୁଖ ପ୍ରାପ୍ତ ହେଉଛେ, ଭଗବତ ଗୀତା 5ମ ଅଧ୍ୟାୟରେ ଭଗବାନ କହିଲେ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବେ ଆଦ୍ୟନ୍ତବନ୍ତ କୌନ୍ତେ ନତେଷୁ ରମତେ ବୁଦ୍ଧ। ଏଇ ଯେଉଁ ଆମର ମାତ୍ରାତ୍ମକ ରହିଛି ନା, ଏଇ ଯେ 5ଟି ରହିଛି ସଂସ୍ପର୍ଶା ଭୋଗା, ଏ ସ୍ପର୍ଶ ଦେବା ଚକ୍ଷୁ ଏସବୁ ରହିଛି, ଚକ୍ଷୁ କର୍ଣ୍ଣ ନାସିକା ଇତ୍ୟାଦି ଯେଉଁ ଆନନ୍ଦ ଉପଭୋଗ କରୁଛେ, ଇଏ ହେଉଛି ସଂସ୍ପର୍ଶା ଭୋଗା, ଏଇଟା ହେଉଛି ଦୁଃଖ ଯୌନ ଏବେ ଏଇଠି ଦୁଃଖରୁ ଆରମ୍ଭ ହେଉଛି। ପ୍ରକୃତରେ ଯେହେତୁ ମାୟା ଜଗତ, ଆମେ ସୁଖକୁ ଦୁଃଖ ବୋଲି ଭାବୁଛେ, ଦୁଃଖକୁ ସୁଖ ବୋଲି ଭାବୁଛେ, ମାୟା ଜଗତ। ଭଗବତ ଗୀତା 8ମ ଅଧ୍ୟାୟରେ ଭଗବାନ କହିଛନ୍ତି, 3 ପ୍ରକାର ସୁଖ ରହିଛି, 3 ପ୍ରକାର ସୁଖ ରହିଛି, ସାତ୍ତ୍ୱିକ ସୁଖ, ରାଜସିକ ସୁଖ, ତାମସିକ ସୁଖ। ତେଣୁ ଏଇଭଳି ଭାବରେ ଦୁଃଖକୁ ଆମେ ସୁଖ ବୋଲି ମଣୁଛେ, କିନ୍ତୁ ପ୍ରକୃତ ସେଇଟା ସୁଖ ନୁହଁ। ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନ ଆଦ୍ୟନ୍ତବନ୍ତ କହନ୍ତି, ଯଦି ବା ଭୌତିକ ଜଗତରେ କିଛି ସୁଖ ରହିଛି, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନେସୁ ରମତେ ବୁଦ୍ଧ, ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି, ଭଗବାନ ଭଜନ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇ ଯେଉଁ ଭୌତିକ ସୁଖ ଭଗବାନ କହୁଛନ୍ତି ନିରେ ନିରେ ସୁସଙ୍ଗମ, ନିର ନର୍କରେ ମଧ୍ୟ ବା ଏଇସବୁ ନିଚ ଜ୍ୱନିରେ ମଧ୍ୟ ସେସବୁ ପ୍ରାପ୍ତ ହେଉଛନ୍ତି। ଭଗବାନ ମଧ୍ୟ ସୁଖ ଋଷଭଦେବ 5ମ ସ୍କନ୍ଦ 5ମ ଅଧ୍ୟାୟରେ କହିଛନ୍ତି, ଏ ମନୁଷ୍ୟ ଜୀବନ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ନାୟଂ ଦେହୋ ଦେହ ଭାଜାଂ ନୁଲୋକେ କଷ୍ଟାନ୍ କାମାନ୍ ଅର୍ହତେ ବିଡ଼ଭୁଜାଂ ଯେ ତପ ଦିବ୍ୟଂ ପୁତ୍ରକା ଯେନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ। ଭୌତିକ ଜଗତରେ ଆମେ ଯେଉଁ ସୁଖ ପ୍ରାପ୍ତ ହେଉଛେ, ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ, ଏଇ କଷ୍ଟ କାମ କରିବା ପାଇଁ। ଯେଉଁମାନେ ବିଡ଼ବୁ ଯାହା କହିଲେ ବିଷ୍ଠା ଭୋଜି ଶୁକରମାନେ ସକାଳୁ ଉଠି ରାତି ପର୍ଯ୍ୟନ୍ତ ସେ ଖୋଜି ବୁଲନ୍ତି କେଉଁଠି ବିଷ୍ଠା ରହିଛି ଏଇଭଳି ଭାବରେ। କିନ୍ତୁ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହଁ। ତାଙ୍କର ଋଷଭଦେବ ଭଗବାନଙ୍କୁ ଜଣେ ଅବତାର, ଇଏ ହେଉଛନ୍ତି କିଏ, ଋଷଭଦେବ ହେଉଛନ୍ତି ନାଭିଙ୍କର ପୁତ୍ର। ଋଷଭଦେବ ଇଏ ଜଣେ ଭଗବାନଙ୍କୁ ଜଣେ ଅବତାର, ତେଣୁ ସେ କହୁ ତାଙ୍କର 100 ପୁତ୍ର। ତାଙ୍କର ପତ୍ନୀ ହେଉଛନ୍ତି ଇନ୍ଦ୍ରଙ୍କର କନ୍ୟା ଜୟନ୍ତୀ, ତେଣୁ ତାଙ୍କର 100 ପୁତ୍ର। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ, ଯାହାଙ୍କ ନାମ ଅନୁସାରେ ଏଇ ଭୌତିକ ଜଗତକୁ ଆମର ଏଇ ଏଇଟାକୁ ପୃଥିବୀ ବୋଲି ଭରତ ବୋଲି କୁହାଯାଏ, ଭାରତବର୍ଷ ବୋଲି କୁହାଯାଉଛି। ବର୍ତ୍ତମାନ ଭାରତବର୍ଷ ଛୁଟିଆ ହୋଇଯାଇଛି, କିନ୍ତୁ ସେ ସମୟରେ ସମଗ୍ର ପୃଥିବୀର ନାମ ଥିଲା ଭାରତବର୍ଷ, ଏଇ ଆଙ୍କରି ନାମ ଭରତଙ୍କ ନାମ ଅନୁସାରେ। ତେଣୁ ସେ ଭରତ ଚିନ୍ତା କରୁଛନ୍ତି, ପିତାଶ୍ରୀ କ'ଣ ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ନା, ଏଇଟା ହେଉଛି ତପ ଦିବ୍ୟମ, ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ନା। ଦିବ୍ୟ ତପସ୍ୟା କଲେ କ'ଣ ହେବ ନା, ପୁତ୍ର କାଜିନ ସତ୍ୟମ ଶୁଦ୍ଧି, ଆମର ହୃଦୟ ଶୁଦ୍ଧି ହେବ। ହୃଦୟ ଶୁଦ୍ଧି ହେଲେ କ'ଣ ହେବ ନା, ଯସ୍ମାତ୍ ବ୍ରହ୍ମସୁଖମ ତ ବ୍ରହ୍ମସୌଖ୍ୟମ ତ ଅନନ୍ତମ, ଯେଉଁଥିରେ ପ୍ରକୃତ ସୁଖ ହେଉଛି ବ୍ରହ୍ମସୁଖ, ଯେଉଁଟା ଶେଷ ହେବ ନାହିଁ, ଅନନ୍ତ ବଢ଼ି ବଢ଼ିକା ଯିବ। ଆମେ ସବୁଦିନ ସକାଳେ ପ୍ରାର୍ଥନା କରୁଛେ ମହାପ୍ରଭୁଙ୍କର, ଯେଉଁ ଅଷ୍ଟ 8 ଶ୍ଳୋକ ରହିଛି ଶିକ୍ଷାଷ୍ଟକମ, ତା ଦେହରେ କୁହାଯାଇଛି ଆନନ୍ଦା ବୋଧି ବର୍ଦ୍ଧନମ, ଆନନ୍ଦ ରୂପକ କ'ଣ ଆନନ୍ଦ ଅମ୍ବୁଦି ଅମ୍ବୁଦି କହେ ସମୁଦ୍ର ବଢ଼ି ବଢ଼ିକା ଯାଉଛି। ଚିତ୍ ଜଗତର ଆନନ୍ଦ ହେଉଛି ସେଇଭଳି ଭାବରେ, ଭଗବାନଙ୍କ ସହିତ ଯୁକ୍ତ ହେଲେ ସେ ଯେଉଁ ଆନନ୍ଦ ସେଇଟା କେବଳ ଶେଷ ହେବ ନାହିଁ, ବଢ଼ି ବଢ଼ିକା ଯିବ। ଆନନ୍ଦା ମୋଦି ବର୍ଦ୍ଧନମ, ପ୍ରତି ସମୟରେ ବଢ଼ୁଥିବ। ତେଣୁ ଏ ଯେଉଁ ନିରୟ ସଙ୍ଗମ, ଏଇ ଭୌତିକ ଜଗତର ଆନନ୍ଦ ଯେଉଁ ରହିଛି, ଏଇଟାକୁ ଯେଉଁମାନେ କାମନା କରନ୍ତି ସେମାନେ ଏ ପ୍ରକୃତିରେ ମନ୍ଦଭାଗା, ଭଗବାନ ପ୍ରାପ୍ତ ହେଲେ କିନ୍ତୁ ଶ୍ରେଷ୍ଠ। ଯେମିତି ଆମର କୁହାଯାଇ ଧ୍ରୁବ ମହାରାଜ ମଧ୍ୟ ସେ କଥା କହିଥିଲେ ଭାଗବତ ଚତୁର୍ଥ ସ୍କନ୍ଧରେ, ଏ ଲୀଳାଟି ଯେତେବେଳେ ମୈତ୍ରମୁନି ବର୍ଣ୍ଣନା କରୁଛନ୍ତି ବିଦୁରଙ୍କୁ, ଏଇ ଧ୍ରୁବ ମହାରାଜଙ୍କ ଲୀଳା ସେଠି ବର୍ଣ୍ଣନା କରାଯାଉଛି। ସେ କହୁଛନ୍ତି ଧ୍ରୁବ ମହାରାଜ ଯଦି ଭଗବାନ ପ୍ରାପ୍ତ ହେଲେ, ଭଗବାନ ତାଙ୍କୁ ଧ୍ରୁବ ଲୋକ ଦେଲେ, କିନ୍ତୁ ଭଗବାନରୁ ଯେତେବେଳେ ବିଦାୟ ନେଉଛନ୍ତି ସେତେବେଳେ କୁହାଯାଉଛି ଧ୍ରୁବ ମହାରାଜ ମନ ଦୁଃଖରେ ଫେରିଲେ। ତେଣୁ ବିଦୁର ପଚାରିଲେ, ବିଦୁର ଜଣେ ମହାଜନ, ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଜଣେ ଯମରାଜ, ସେ ଅଭିଶାପଗ୍ରସ୍ତ ହୋଇକରି ଏଇ ବିଦୁର ହୋଇଥିଲେ। ତେଣୁ ସେ କହୁଛନ୍ତି ଭଗବାନ ପ୍ରାପ୍ତ ହେଲା ପରେ କାହିଁକି ଦୁଃଖ ହେଲା ତାଙ୍କର, ଏଇ ଚତୁର୍ଥ ସ୍କନ୍ଧ 12 ଅଧ୍ୟାୟରେ ଏଇ ଶ୍ଳୋକଟି କୁହାଯାଇଛି। ତାହାର କାରଣ ହେଉଛି କ'ଣ ନା, 9 ଅଧ୍ୟାୟରେ କୁହାଯାଇଛି, ଧ୍ରୁବ କହୁଛନ୍ତି ସ୍ୱରାଜ୍ୟଂ ଯଚ୍ଛତ ମୌଢ଼ିଆନ୍ ମାନମେ ଭିକ୍ଷିତବତ ଈଶ୍ୱରାକ୍ଷୀଣ ପୁଣ୍ୟେନ ଫଳିକାରା ନିବାରଧନ। ସ୍ୱରା ଭଗବାନ ନିଜକୁ ପ୍ରଦାନ କରିଥାନ୍ତେ, କିନ୍ତୁ ମୋର ମୂର୍ଖତା ବଶତଃ ମୁଁ ମାଗିଲି କ'ଣ ନା ଭିକ୍ଷିତବତ, ଜଣେ ଭିକାରୀ ଯେମିତି ମାଗନ୍ତି ଭିକ୍ଷିତବତ ଈଶ୍ୱରାକ୍ଷୀଣ ପୁଣ୍ୟେନ ଫଳିକାର, ମୋ ଦେବତାମାନଙ୍କ ଦ୍ୱାରା ମୋହିତ ହୋଇକରି ଏଇଭଳି ଭାବରେ ମାଗିଲି, ଗୋଟେ ରାଜ୍ୟ ମାଗିଲି, ଭଗବାନ ନିଜକୁ ପ୍ରଦାନ କରିଦେଇଥାନ୍ତେ। ଯେମିତି ଗୋଟେ ଉଦାହରଣ ରହିଛି, ଆମର ସମୟ ହୋଇଗଲାଣି, ତେଣୁ ଜଣେ ରାଜା ବହୁତ ଥରେ ବହୁତ ଖୁସି ହୋଇଥିଲେ, ପ୍ରସନ୍ନ ହୋଇଥିଲେ, ସେ ତାଙ୍କର ଅନୁଚରମାନଙ୍କୁ କହିଲେ ଯିଏ ଯାହା ଚାହୁଁଛି ମାଗ, ମୁଁ ତୁମକୁ ଦେବି, ପ୍ରଦାନ କରିବି। ତେଣୁ କାହାର କ'ଣ ସବୁ ଆବଶ୍ୟକ ଥିଲା, ଧନ ଫନ ସବୁ କରି ମାଗି ନେଲେ, କାହା ଜମି ଏସବୁ ଗାଈ ଏସବୁ ବିଭିନ୍ନ ପ୍ରକାର ସବୁ ମାଗି ନେଲେ, କିନ୍ତୁ ଜଣେ ସେବକ ଥିଲେ ସେ କହିଲେ ମୋର କିଛି ଦରକାର ନାହିଁ, ନା ନାଇଁ ତୋତେ କିଛି ଗୋଟେ ନିଅ। ରାଜା ତାଙ୍କୁ ବାଧ୍ୟ କଲେ, ସେ କହିଲେ ଠିକ୍ ଅଛି, ଯଦି ଆପଣ କହୁଛନ୍ତି ତାହେଲେ ମୋର ଗୃହକୁ ଟିକେ ଆପଣ ଆସିବେ, ଟିକେ ଆପଣଙ୍କ ପାଦ ସ୍ପର୍ଶ ହେବ ଆମର ଗୃହରେ, ଏଇଭଳି ଭାବରେ କହିଲେ ଠିକ୍ ଅଛି ଯିବା, ରାଜା କହିଦେଲେ। ତେଣୁ ସେ ଗରିବ ବ୍ୟକ୍ତି ଜଣେ, ଘର ଖଣ୍ଡେ ନାହିଁ, ଚାଳ ଘର ଏଇଭଳି ଭାବରେ ରହିଛି, ତେଣୁ ରାଜା ଯିବେ ସେଥିପାଇଁ ରାସ୍ତା ପକ୍କା ରାସ୍ତା ହୋଇଗଲା, ଏବଂ ତାଙ୍କ ଘର ମଧ୍ୟ ଗୋଟେ ରାଜବାସ ଭଳି ହୋଇଗଲା, ତାଙ୍କର ଧନ ଇତ୍ୟାଦି ସବୁ ହୋଇଗଲା ଭରିଗଲା। ତେଣୁ ଏ ସବୁଠାରୁ କିଏ ବୁଦ୍ଧିମାନ, ସେ କିଛି ପାଉନଥିଲେ କିନ୍ତୁ ସେ ସବୁ ପାଇଗଲେ, ଆଉ ଯେଉଁମାନେ ହେଲେ କ'ଣ କ'ଣ ପାଇ ପ୍ରାପ୍ତ ହେଲେ, ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନେ ସବୁ କିଛି ପ୍ରାପ୍ତ ହୁଅନ୍ତି, ଆଉ କିଛି ବାକି ରହେ ନାହିଁ ଭଗବାନ ପ୍ରାପ୍ତ ହେଲା ପରେ। ତେଣୁ ଏ କଥା ଏଠି କହୁଛନ୍ତି ଏ ଶ୍ଳୋକ ଭାଷ୍ୟରେ, କିଏ 53 ବହିରେ ଲେଖା ହେଇଥିଲା। ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶ୍ରୀଧର ସ୍ୱାମୀ ଏମାନେ ସବୁ ଭାଷ୍ୟ ଦେଇଛନ୍ତି। ଏ ଭାଷ୍ୟରେ ସେ କହୁଛନ୍ତି ଯେ ଯେହେତୁ ଶ୍ରୀକୃଷ୍ଣ ସମସ୍ତ ଆନନ୍ଦ ଓ ସକଳ ଐଶ୍ୱର୍ଯ୍ୟର ଉତ୍ସ, ତେଣୁ ସେ ହିଁ ସ୍ୱୟଂ ପରମାନନ୍ଦ ଏବଂ ପରମ ଐଶ୍ୱର୍ଯ୍ୟ। ଏହି ସିଦ୍ଧାନ୍ତ ଯୁକ୍ତିସଙ୍ଗତ, ତେଣୁ ନିରନ୍ତର ଶ୍ରୀକୃଷ୍ଣଙ୍କ ପ୍ରେମମୟ ସେବାରେ ଯୁକ୍ତ ହେବା ହିଁ ଆମମାନଙ୍କ ପ୍ରକୃତ ସ୍ୱାର୍ଥ। ଯେପରି ପ୍ରହ୍ଲାଦ ମହାରାଜ ଏଇ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 31 ଶ୍ଳୋକରେ ଏଇଟା କହିଛନ୍ତି, ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ। ଆମେ ଜାଣିନେ ଆମର ପ୍ରକୃତ ସ୍ୱାର୍ଥ କ'ଣ, ସବୁଠାରୁ ଶ୍ରେଷ୍ଠ ସ୍ୱାର୍ଥ ହେଉଛି ଏଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ଏ କଥା ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ତାଙ୍କର ପିତା ହିରଣ୍ୟକଶିପୁ କହୁଛନ୍ତି। ଆମେ ଜାଣିନେ ଆମ ପ୍ରକୃତ ସ୍ୱାର୍ଥ କ'ଣ, ପ୍ରକୃତ ସ୍ୱାର୍ଥ ହେଉଛି ଭଗବାନ ସେବାରେ ନିଯୁକ୍ତ ହେବା। ଆମେ ନିଜକୁ ଯେହେତୁ ଜାଣିନେ ପ୍ରକୃତ ଆମେ କିଏ, ତେଣୁ ଆମର ଆମର ଆବଶ୍ୟକତା କ'ଣ ବା ଆମର ଇଚ୍ଛା କ'ଣ ଆମେ ଜାଣିପାରୁନାହିଁ। ଆତ୍ମା, ଆମେ ହେଉଛୁ ଆତ୍ମା, ଆତ୍ମାର ପ୍ରକୃତ ଆନନ୍ଦ କେଉଁଥିରେ ହେବ ନା, ସେଇଟା ହେଉଛି ଭଗବାନଙ୍କ ସହିତ ସେବା, ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ। ତେଣୁ ଏହିଭଳି ଭାବରେ ବହୁତ କଥା ରହିଛି, ଆମେ ସଂକ୍ଷେପରେ ଆମ କଥାକୁ ବିଶ୍ରାମ ମାନେ ବିଶ୍ରାମ ଦେବା। ତେଣୁ 2 ମିନିଟ୍ ଆମେ ଭଗବାନଙ୍କର ନାମ କୀର୍ତ୍ତନ କରି ଭଗବାନଙ୍କ କଥା ବିଶ୍ରାମ। ଜୟ ଶ୍ରୀମଦ୍ ଭାଗବତମ୍ କି
Hare Krishna, Hare Krishna, Krishna Krishna, Hare Rama, Hare Rama।